ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतम् दशम स्कंध 50 अध्याय श्लोक 11। एवं ध्यायति गोविंद, एवं ध्यायति गोविंद, आकाशात् सूर्यवर्चसो, आकाशात् सूर्यवर्चसो रथोपस्थितो सत्यः, रथापस्थितो सद्यः, ससुतौ सपरिच्छदौ, ससुतौ सपरिच्छदौ। एवं ध्यायति गोविंद आकाशात् सूर्यवर्चसो रथो रथोपस्थितो सद्यः, ससुतो सपरिच्छदो। एवं ध्यायति गोविंद आकाशात् सूर्यवर्चसो रथावपस्थितो सद्यः, ससुतो सपरिच्छदो। एवं ध्यायति गोविंद आकाशात् सूर्यवर्चसो रथावपस्थितो सद्यः, ससुतो सपरिच्छदो। एवं ध्यायति गोविंद आकाशात् सूर्यवर्चसो रथावपस्थितो सद्यः, ससुतो सपरिच्छदो। आगे बोलिए। हरे कृष्ण उपस्थ भक्त सदन बंद मातृवृंद, आमर जन्माष्टमी नंद उत्सव इत्यादि कार्यक्रम पर आम धारावाहिक भाव भागवत कथा बंद थे, भागवत कथा होते धारावाहिक कथा बंद थे, तेना आज आम पुणी धारावाहिक कथा आरंभ करवा। दशम स्कंध 50 अध्याय मथुरार चारिपटे 23 अक्षणी सैन्य घेरिकी नाद करूल नाद कर समय भगवान निरीक्ष दर्शन कर देखुं देखिक चिंता कर भगवान चारोटी श्लोक चिंता करते कहें भाव पूर्व जो चारोटी श्लोक थी 7, 8, 9, 10 चारोटी श्लोक भगवान चारोटी श्लोक चिंता कले आम कहीं भगवान गोटे मुहूर्त में सब कथा करदे चिंता करदे आम चिंता करें भगवान को चिंता भगवान आमे भगवान ध्यान करते भगवान आम ध्यान करायती गोविंद गोविंद को आम ध्यान करते गोविंद आम ध्यान करदाधिपति गुणाधि आम दौचे सी मत आम प्रदान कर तेणु यही भाव षडविधा प्रीति लक्षण ये प्रीतिर लक्षण रही यदि भगवान किसी दौ न था आम जहाँ सेवा करवा से किसी देवे ना ग्रहण करेंगे ताले आ कि भगवान सेवा बंद करदे भगवान का कि भल पाइबे ना भगवान का भल पाते मैंने सी प्रतिबदल किसी प्रदान करेंगे भल पाइबा दुई तरफा एक तरफा नुह आमर रूप गोस्वामी उपदेशामृत वर्णना कर दलाधिपति गुणाती गुह्यम आखाति पृछति भूंगते भजते चाहिए सर्वदा प्रतिलक्षण ये छटी हूँ प्रतिलक्षण आमे दबा ददाति प्रतिगुणाति सी मध्य आम किसी प्रदान करेंगे आम जहाँ भगवान भोग लगे से आज कि जान पाई जाऊे ଏଇଟାକୁ ଲୋକମାନେ ବୁଝିପାରନ୍ତି ନାହିଁ, ସେମାନେ କହନ୍ତି କ'ଣ ଭଗବାନ ଭୋଗ ଖାଉଛନ୍ତି, ଯଦି ଖାଉଥାନ୍ତ ତୁମେ ଦେଇଥାନ୍ତ। ଜଣେ ପୁରୀରେ, ଆମେ ପୁରୀରେ ଚାକିରି କରିଥିଲୁ, ପୁରୀର ଜଣେ ଜଗନ୍ନାଥଙ୍କର ସେବକ ଏଇଭଳି ଭାବରେ କହିଥିଲେ, ଅନ୍ୟମାନଙ୍କ କଥା କ'ଣ କହିବା। ଯଦି ଜଗନ୍ନାଥ ଖାଉଥାନ୍ତେ ଆମେ ଦେଇଥାନ୍ତେ। ଜଗନ୍ନାଥ ଏତେ ଲୋକ ଖାଉଛନ୍ତି ତୁମକୁ ଦିଆଯାଉଛି, ଭଗବାନ ଯଦି ଖାଇବେ ତାକୁ ଦିଆହେବ ନାହିଁ। ଏଭଳି ଭକ୍ତର ସ୍ଥିତି ଏଭଳି ଭାବରେ, ଭଗବାନ ନ ଖାଆନ୍ତି ଆମେ ଖାଇ। ମାଳା ତାଙ୍କୁ ଦେଲେ ସେ ଆମେ ପ୍ରଦାନ କଲେ ମାଳା, ଏହି ମାଧ୍ୟମରେ ଆମେ ସଂସାରରେ ଜିତିଯିବା। ଏଇଭଳି ଭାବରେ ଆଦାନ ପ୍ରଦାନ ଚାଲିଛି, ବୈକୁଣ୍ଠ ଲୋକରେ ଚାଲିଛି, ସବୁଠି ଚାଲିଛି। ଆମେ ଭଗବାନଙ୍କ ସେବା ଯଦି ନ କରିକା ଭୌତିକ ଭୌତିକ ସ୍ତରରେ ରହିବା, ସେଠି ମଧ୍ୟ ସେଇଆ ଏକା କଥା, ସବୁଠି ଏକା କଥା। କିନ୍ତୁ ଏଇଟା ହେଉଛି ପ୍ରେମ, ସେଇଟା ହେଉଛି କାମ, ସେଇଟା ହେଉଛି କାମ, ଏଠି ତଫାତ ହେଉଛି ଏତିକି। ତେଣୁ ଯଦି ଆମେ ଯେଉଁ ଭୋଗ ଲଗାଉଛେ, ଭଗବାନ ସେଇଟା ପ୍ରସାଦ ପାଉଛନ୍ତି, ଭଗବାନ କହିଲେ ମୁଁ ପାଉଛି। ପ୍ରଥମ ପୁଷ୍ପଂ ଫଳଂ ତୋୟଂ ଯୋ ମେ ଭକ୍ତା ପ୍ରଚତି ତଦାମ ଭକ୍ତି ଉପରହୃତମ ଅସ୍ନାମି ପ୍ରତାତ୍ମନ ଅସ୍ନାମି ଶବ୍ଦ ବ୍ୟବହାର କଲେ ମୁଁ ଖାଏ। ଭକ୍ତିରେ ଯଦି ଦିଆଯିବ ତାହେଲେ ମୁଁ ଗ୍ରହଣ କରେ। ତେଣୁ ଭଗବାନଙ୍କ କଥାରେ ଆମେ ବିଶ୍ୱାସ କରିବା ନାହିଁ, ଅନ୍ୟମାନଙ୍କ କଥାରେ ବିଶ୍ୱାସ କରିବା। ଭଗବାନ ଯିଏକି ସତ୍ୟ ସଂକଳ୍ପ, ତାଙ୍କର ଏଇ ଧ୍ୟାୟଟୁ କେବଳ ଧ୍ୟାନ କଲେ ସବୁ ହେଇଗଲା, ଭଗବାନ ଚିନ୍ତା କଲେ ସବୁ ହେଇଯିବ। ଇଏ ଏଭଳି ଅଦ୍ଭୁତ ଭଗବାନ, ସିଏ ଯାହା ସଂକଳ୍ପ କରିବେ ସେ ହେଇଯିବ, ସତ୍ୟ ସଂକଳ୍ପ ସିଏ ଯାହା ଚିନ୍ତା କରିବେ ସେଇଟା ହେଇଯିବ। ତା ପାଇଁ ସେ କରିବାକୁ ପଡ଼ିବ ନାହିଁ, ପରିଶ୍ରମ କରିବାକୁ ପଡ଼ିବ ନାହିଁ, କେଉଁଠୁ ରଥ ଆସିବ, କେଉଁଠୁ କ'ଣ ହେବ, କେଉଁଠୁ କ'ଣ କରିବା, କେମିତି କ'ଣ ଯୋଗାଡ଼ କରିବା, ଫ୍ୟାକ୍ଟ୍ରିରେ ଇଏ ଦେବା, ଅର୍ଡ଼ର ଦେବା, କେମିତି ରଥ କରିବ, ଏସବୁ କରିବ ନା। ଭଗବାନ ଅଛନ୍ତି କ'ଣ, ସେ ହେଉଛନ୍ତି ଭଗବାନଙ୍କର ଶ୍ଳୋକ ଅଛନ୍ତି ଯେ ପରାଶ ଶକ୍ତି ବିବିଧେବ ଶୁଏତେ ସ୍ୱାଭାବିକ ଜ୍ଞାନ ବଳ କ୍ରିୟାଚ। ଭଗବାନଙ୍କର ପର ହେଉଛନ୍ତି ପର ଶ୍ରେଷ୍ଠ, ସିଏ ତାଙ୍କର ଶକ୍ତି ଆମେ ଚିନ୍ତା କରିପାରିବା ନାହିଁ। ଆମେ ସବୁବେଳେ ଚିନ୍ତା କରିବା, ଆମେ ବହୁତ ଆମର ମାନସିକ ଆମର ଲେବୁଲରେ ଆମେ ଚିନ୍ତା କରିବା, ଦ୍ୱୈତ ଦ୍ୱୈତ ସ୍ତର ସେଇଟା କୁହାଯାଏ। ଆମ ସ୍ତରରେ ଆମେ ଚିନ୍ତା କରିବା, ଅଦ୍ୱୈତ ସ୍ତରରେ ଚିନ୍ତା ଆମେ କରିପାରିବା ନାହିଁ। ସେଇଥିପାଇଁ ଭଗବାନ ବିଷୟରେ ଜାଣିବା ପାଇଁ ହେଲେ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ, ନହେଲେ ଆମେ ବୁଝିପାରିବା ନାହିଁ। ଆମେ ଆମର ଲେବୁଲରେ ଚିନ୍ତା କରିବା, ଆମର ଚିନ୍ତାର ଯେଉଁ ଶକ୍ତି ରହିଛି, ମ୍ୟାକ୍ସିମମ୍ ଲିମିଟ୍ ଯେଉଁ ରହିଛି, ସେତିକି ପର୍ଯ୍ୟନ୍ତ ଯାଇପାରିବା, ତା ଉପରକୁ ଯାଇପାରିବା ନାହିଁ। କିନ୍ତୁ ଭଗବାନ ହେଉଛନ୍ତି ଆମର ଅଚିନ୍ତ୍ୟ, ଅଚିନ୍ତ୍ୟ କଳୁ ଯେ ବାବା ନ ତାଙ୍କ ତର୍କଣ ଯୋଜେ, ଆମର ଚିନ୍ତାର ଉର୍ଦ୍ଧରେ ଭଗବାନଙ୍କର ଚିନ୍ତାକୁ ଆମେ ଚିନ୍ତା କରିପାରିବା ନାହିଁ। ଭଗବାନ ଏଇଭଳି ଧ୍ୟାନ କରୁଛନ୍ତି ଏବଂ ଧାୟତି, ମୋର କହିବାର ଉଦ୍ଦେଶ୍ୟ ଥିଲା, ସିଏ ଯଦି ତାଙ୍କୁ ଧ୍ୟାନ କଲେ ଯେଉଁ ଏ ଯେଉଁ ଚାରୋଟି ଶ୍ଳୋକ କହିଲେ, ଚାରୋଟି ଶ୍ଳୋକ କହିବା ପାଇଁ କେତେ ପକ୍ଷେ ଅଧ ମିନିଟ୍ ଲାଗିବ ବା କେତେ ଲାଗିବ ଚିନ୍ତା କଲେ ନା, ଗୋଟେ ଫ୍ରାକ୍ସନ୍ ଅଫ୍ ସେକେଣ୍ଡ ଭଗବାନ, ତାକୁ ଆମେ ବୁଝିବା ପାଇଁ ଚାରୋଟି ଶ୍ଳୋକ କୁହାଯାଉଛି ଆମକୁ। ଏଇ ପ୍ରଶ୍ନଟି ରହିଥିଲା, ମୁଁ ସେଇଟା ପଚାରିଥିଲି କାହାର ଧାରଣା ଡାଉଟ୍ ହେବ କି ନାହିଁ, କେହି ଡାଉଟ୍ କଲେ ନାହିଁ, କାହାର ଡାଉଟ୍ ଆସିଲା ନାହିଁ, ଆମେ ବି କହିଲେ ନାହିଁ। ଇଏ ଭଗବାନଙ୍କର ଅଦ୍ଭୁତ ଶକ୍ତି, ଯେତେବେଳେ ଆମେ ବର୍ଣ୍ଣନା କଲେ ଭଗବାନଙ୍କର ଯେଉଁ ଗୋକୁଳ ଲୀଳା ହେଇଥିଲା, ଅନ୍ତିମ ଲୀଳାଟା କ'ଣ ଭଗବାନ କହିଥିଲା ଗୋକୁଳ ଲୀଳାରେ, ଅନ୍ତିମ ଲୀଳାଟା ହେଉଛି, ଅବଶ୍ୟ ତା ପୂର୍ବରୁ ଆଉ ଗୋଟେ ଲୀଳା ହେଇ ତାପରେ ଆଉ ଗୋଟେ ଲୀଳା ହେଇଥିଲା, ତେବେ ଯେଉଁ ଲୀଳାକୁ ଚିନ୍ତା କରିକି ସବୁ ଗୋକୁଳବାସୀମାନେ ଗୋକୁଳ ତ୍ୟାଗ କଲେ ଆମେ ସେଇଟା କହୁଥିଲେ। ଇଏ ହେଉଛି ଅର୍ଜୁନ ବୃକ୍ଷ ଯେଉଁ ରହିଛି ଜାମଳା, ଅର୍ଜୁନ ବୃକ୍ଷକୁ ଭଙ୍ଗ ହେଲା, ଜାମଳା ଅର୍ଜୁନ ବୃକ୍ଷ ଭଙ୍ଗ ହେଲା, ତାପରେ କ'ଣ ହେଲା, ଜାମଳା ଅର୍ଜୁନ ବୃକ୍ଷ ଯେତେବେଳେ ଭଙ୍ଗ ହେଲା ସେଥିରୁ ଦୁଇ ଜଣ ଯାହା ବାହାରିଲେ, ନଳକେବ ମଣିପୁର ବାହାରିକରି ଦେବ, ହଁ ନଗର ଲୋକ ଗଲେ ଯେ ସେ ସ୍ତୁତି କଲେ, ସ୍ତୁତି କରି ଗଲେ, ତାପରେ ଯେଉଁ ଭୂମିକମ୍ପ ହେଲା ସବୁ ଆସି ପହଞ୍ଚିଗଲେ, ତା ଭିତରେ ତାର କୁଆଡ଼େ ଗଲା, ଗଛ ପଡ଼ିଲା ତ ଭୂମିକମ୍ପ ହେଲା ସବୁ ଆସି ପହଞ୍ଚିବେ, ଆପଣ ଅପେକ୍ଷା କରିବେ ସେମାନେ, ତାହେଲେ ଯେମିତି ସମୟ ଆସିଲା କେଉଁଠୁ, ସେ ଦୁଇ ଜଣ ପ୍ରାର୍ଥନା କଲେ, ସବୁ କଥା କରିଗଲେ, ସବୁ ତାପରେ କେମିତି ଆସିଲେ, କ'ଣ ହେଲା କେମିତି କ'ଣ, ଆମେ ସେଦିନ ସାପ ଆସିଗଲେ ସାଙ୍ଗେ ସାଙ୍ଗେ ଅପେକ୍ଷା କଲେ, স্যাংশন ঠিক পড়লে ইয়ে ভগবানকর চিন্তা শক্তি আমি চিন্তা করিপারে না টাইমকে টাইম ফ্যাক্টর তাঙ্কে রয়েছে টাইমকে কম করে বড়াই পারে মাইনস করে পারে প্লস করে পারে গুণি পারে হরি পারে সব করে পারে সে সময় টাইম ফ্যাক্টর তাঙ্কে রয়েছে কাল অস্মি মুজি কাল সে হচ্ছে ভগবান স্বয়ং কাল সে সময় এইভাবে ভাবে ভগবান অদ্ভুত শক্তি রয়েছে তেমন এইভাবে ভাবে যে চারোটি শ্লোক চিন্তা কলে ধ্যান কলে চারোটি শ্লোক চিন্তা করি লাগবে না গোটে মিনিট লাগলে না গোটে সেকেন্ড বি লাগবে না ইমিডিয়েট সব ভগবান এক সময় কত চিন্তা করছেন কত কোটি কোটি অনন্ত কোটি বিশ্বব্রহ্মাণ্ড রয়েছে কত তিন গুণ গুণ রয়েছে তিন জগৎ রয়েছে সবুলে ভগবান মনে বিভিন্ন প্রকার সব চিন্তা রয়েছে কেবি কোণ চিন্তা করছেন আমি চিন্তা করে পারি না ভগবান চিন্তা এইভাবে ভাবে তেণু এবং ধায়তি গোবিন্দ ভগবান গোবিন্দ গোবিন্দ কহবার উদ্দেশ্য হচ্ছে বর্তমান ভগবান আসছেন তা পূর্বর কুয়াগলা না আসছি মোর অবতার কারণ রয়েছে অবতার ভূমিদেবী যাইলে প্রার্থনা করা ভার হরণ করা তেমন গো কহলে গাভী গো কহলে ইন্দ্রিয় গো কহলে ভূমি তেমন ভূমিকে সে আনন্দ প্রদান করবে ভূমির ভার হরণ করবে সেই গোবিন্দ চিন্তা কলে ভূমির ভার কমিটি হরণ হব সেইটা চিন্তা করছেন বর্তমান তেমন এবং ধায়তি গোবিন্দ আকাশ সূর্য বর্চস ভগবান চিন্তা কলে সঙ্গে সঙ্গে হয়ে গেল সব কার্য কার্য হয়ে গেল আকাশ আকাশকে আকাশকে আসিগাল সূর্য বর্চস সূর্য ভি তেজিয়ান সূর্য বর্চস রথ উপস্থিত দুইটি রথ আসে পৌঁছিগাল দুই বচন কুযাই রথ দুইটি রথ আসে পৌঁছিগলে ভগবান বলরাম দুইজন যাক আসবে যুদ্ধ করবে তেমন দুইটি রথ আসি গলা বৈকুণ্ঠ লোক আসি পৌঁছিগলে রথ উপস্থিত সাধ্য তাকে সময় লাগে না আসবে বৈকুণ্ঠ লোক আসব ইয়ে হব সময় লাগবে ট্রান্সপোর্টেসন আসি পৌঁছিগলা সাধ্য রথ চিন্তা কারণ ধায়তু এবং ধায়তি গোবিন্দ আকাশ সূর্য বর্তসু রথ উপস্থিত সাধ্য সাংগে সাংগে রথ আসি উপস্থিত হয়ে গেল রথ উপস্থিত খালি রথ আসলে তা নুহ তা সহিত স্বসুত স্বপরিচ্ছদ সুত রথ চালনা করবে সুত যে রথ চালনা করবে ড্রাইভর ড্রাইভর খালি রথ আসলে কণ হব নুহ রথ আসিগাল আরে আরে ড্রাইভর না ভগবান সে পরফেক্ট সব পূর্ণ ভগবান কোণে অপূর্ণতা না আমার সব প্রকার অপূর্ণতা রয়েছে ভগবান চিন্তা কলা মানে সব পূর্ণ হয়ে গেল সব স্বসুত তার ড্রাইভর যে চলাইবে সে আসলে রথ স্বসুত এবং স্বপরিচ্ছদ রথের বসবে যুদ্ধ করবে যা সব দরকার যুদ্ধ পাই যা সব আবশ্যক জিনিস সব আসি পৌঁছিগাল স্বসুত স্বপরিচ্ছদ এইভাবে ভগবান অদ্ভুত কর্ম ভগবান তেমন এবং ধায়তি গোবিন্দ আকাশ সূর্য বর্চস রথ রথ উপস্থিত সদ্য স্বসুত স্বপরিচ্ছদ বহু জিনিস তা ভিতরে লা সে রথ ভিতরে এবং সারথি মধ্যে দুই রথের দুইটি সারথি স্বসুত দুই বচন কুযাচ্ছি এবং স্বপরিচ্ছদ দুইটি জায়গায় পরিচ্ছদ সব রয়েছে স্বপরিচ্ছদ এইভাবে ভাবে ভগবান যেতবে মথুরার চারিপটে সৈন্য মানে সব রয়েছেন সমুদ্র ভি রয়েছেন বেড়াকে লঙ্ঘন করি রোচান তুমুলনাদ করছেন সেই সময় ভগবান চিন্তা কলে চিন্তা করি চিন্তা করা মাত্রকে আকাশর রথ আসি পৌঁছিগাল ডেরি হল না ভগবান চাহিদা মাত্র সাংে সাংে সব হব ইয়ে হচ্ছে ভগবান ভগবত্তা সবকিছু করে পারে সে তেমন ভাবার্থ কুযাচ্ছি জীব গোস্বামী বিশ্বনাথ চক্রবর্তী ঠাকুর এ বিষয়ে একমত যে রথ দুইটি ভগবান নিজ আলয় বৈকুণ্ঠ লোক ভগবত ধাম উড়াই আসুক আকাশ কে আকাশ অনন্ত আকাশ রয়েছে অনন্ত আকাশ রয়েছে আকাশ সীমা না আকাশ আকাশটা কত জন কিন্তু শূন্য আকাশটা কিন্তু শূন্য নুহ আকাশটা হচ্ছে ইথর ପ୍ରଭୁପାଦ ମହାରାଜ କହିଛନ୍ତି, ଭୂମି ଆପ ନଳ ବାୟୁ ଖଂ ମନ ବୁଦ୍ଧିରେ ବଚ। ଏହି ଶ୍ଳୋକର ଭାଷ୍ୟରେ ଯେତେବେଳେ ପ୍ରଭୁପାଦ ମହାରାଜ ଟ୍ରାନ୍ସଲେସନ୍ କରିଛନ୍ତି, ସେ କହୁଛନ୍ତି ଭୂମି କହିଲେ ଆର୍ଥ, ଜଳ ହେଲା ୱାଟର, ଅଗ୍ନି ଫାୟାର, ବାୟୁ ବାୟୁ ହେଲା ଏୟାର, ଆକାଶ ଆକାଶ କ'ଣ କହିଲେ, ସେ ଆକାଶ ହେଉଛି ଇଥର। ଇଥର ଗୋଟେ ମଧ୍ୟ ଏଲିମେଣ୍ଟ, ଭୌତିକ ଏଲିମେଣ୍ଟ, ଯେମିତି ଭୂମି ଗୋଟେ ଏଲିମେଣ୍ଟ, ସେହିଭଳି ଭାବରେ ଇଥର ମଧ୍ୟ ଗୋଟେ ଏଲିମେଣ୍ଟ। ଏତେ ସୂକ୍ଷ୍ମ, ଏମିତି କୁହାଗଲା ଯଥା ସର୍ବଗତ ସୂକ୍ଷ୍ମାତ୍ ଆକାଶ ନୋପଲିପ୍ୟତେ ସର୍ବତ୍ରାବେଶିତ ଆତ୍ମା ତଥା ଆତ୍ମା ନୋଲିପ୍ୟତେ। ଆକାଶର ଉଦାହରଣ ଦିଆଯାଇଛି ଆତ୍ମା ପ୍ରତି, ସର୍ବତ୍ରାବେଶିତ ଆକାଶ, ଆକାଶ ଅଛି ବୋଲି ଆମେ କେମିତି ଜାଣିବା, କି କହିପାରିବେ ଆକାଶ ଅଛି ବୋଲି ଆମେ କେମିତି ଜାଣିବା? ଭଗବାନ କହିଲେ ନା ଶବ୍ଦ କ୍ଷେ, ଆକାଶରେ ମୁଁ ହେଉଛି ଶବ୍ଦ, ଏଠି ଶବ୍ଦ ଶୁଭୁଛି ମାନେ ଏଠି ଆକାଶ ରହିଛି, ଶବ୍ଦ ମାନେ ଏଠି ଆକାଶ ରହିଛି। ତେଣୁ ଇଏ ଆକାଶ କହିଲେ, ଭଗବାନ କହିଲେ ଶବ୍ଦ କ୍ଷେ ଆକାଶରେ, ସେ ହେଉଛନ୍ତି ଶବ୍ଦ, ଶବ୍ଦ ହେଉଛି ମାନେ ଏଠି ଆକାଶ ରହିଛି, ଆକାଶ ଇଥର ବହୁତ ସୂକ୍ଷ୍ମ, ଯଥା ସର୍ବଗତମ ସୂକ୍ଷ୍ମାତ୍, ଏତେ ସୂକ୍ଷ୍ମ ଆକାଶ ନ ଉପଲିପ୍ତ, କେଉଁଥିରେ ସେ ଲିପ୍ତ ହୁଏ ନାହିଁ ଆକାଶ। ଏ ଉଦାହରଣଟି ଦିଆଯାଇଛି ଯଥା ସର୍ବଗତ ସୂକ୍ଷ୍ମାତ୍ ଆକାଶ ନ ଉପଲିପ୍ତେ ସର୍ବତ୍ରାବସ୍ଥିତ ଦେ ତଥା ଆତ୍ମା ନ ଉପଲିପ୍ତେ, ସେହିଭଳି ଭାବରେ ଆତ୍ମା ସବୁଠାରେ ଅଛି କିନ୍ତୁ ସିଏ ମଧ୍ୟ ଲିପ୍ତ ହେଉନାହିଁ। ଏ ଆତ୍ମା ସମ୍ବନ୍ଧରେ କୁହାଯାଇଛି, ଆକାଶର ଉଦାହରଣ ଦିଆଯାଇଛି, ଆକାଶର ବହୁତ ପ୍ରକାର ଉଦାହରଣ ଦିଆଯାଇଛି ଭଗବଦ୍ଗୀତାରେ ଅନ୍ୟ ଶାସ୍ତ୍ରମାନଙ୍କରେ। ଆକାଶ ଏତେ ସୂକ୍ଷ୍ମ, ବହୁତ ସୂକ୍ଷ୍ମ, ତେଣୁ ଆକାଶ ନୋପଲିପ୍ୟତେ, ଆକାଶ କେଉଁଥିରେ ଲିପ୍ତ ହୁଏ ନାହିଁ। ଆକାଶ ଅଛି ବୋଲି ଆମେ ଜାଣିବା କେମିତି ନା ଶବ୍ଦ, କର୍ଣ୍ଣ ମାଧ୍ୟମରେ ଆକାଶକୁ ଜାଣିବା, ଆମେ ଚକ୍ଷୁ ମାଧ୍ୟମରେ ଦେଖିପାରିବା ନାହିଁ ଆକାଶକୁ, ବା ନାସିକା ମାଧ୍ୟମରେ ଶୁଙ୍ଘିପାରିବା ନାହିଁ ଆକାଶକୁ। ଯେ ପାଞ୍ଚଟି ରହିଛି ଇନ୍ଦ୍ରିୟ ରହିଛି, ଜ୍ଞାନେନ୍ଦ୍ରିୟ, ଏଇଟା ହେଉଛି କ'ଣ ନା ଚକ୍ଷୁ ମାଧ୍ୟମରେ ଆମେ ଦେଖୁଛେ, ଆମେ ଆକାଶକୁ ଦେଖିପାରିବା ନାହିଁ। ତାପରେ ନାସିକା ମାଧ୍ୟମରେ ଆମେ ଆଘ୍ରାଣ କରୁଛେ, ଏଇଟା ଆକାଶକୁ ନାସିକା ମାଧ୍ୟମରେ ଦେଖିପାରିବା, ଜାଣିପାରିବା ନାହିଁ, ଶୁଙ୍ଘିପାରିବା ନାହିଁ। ତାପରେ ଜୁହା ମାଧ୍ୟମରେ ଆମେ କ'ଣ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ, ରସଟାକୁ ଜୁହା ମାଧ୍ୟମରେ ଜାଣିପାରୁଛେ, କ୍ଷୀରର ରସଟା କେମିତି ଟେଷ୍ଟଟା ଆମେ ଆଖିରେ ଜାଣିପାରିବା ନାହିଁ, ବା ଶୁଙ୍ଘିକି ଜାଣିପାରିବା ନାହିଁ କ୍ଷୀରର ଟେଷ୍ଟଟା କିଭଳି ଭାବରେ। ସେ କ୍ଷୀରର ଟେଷ୍ଟ ଜାଣିବା ପାଇଁ ହେଲେ ଜୁହା ମାଧ୍ୟମରେ ଜାଣିବା, ସେମିତି ଆମର ଚର୍ମ ରହିଛି, ତୋପ ରହିଯାଇଛି, ତୋପ ମାଧ୍ୟମରେ ଜାଣିବା ସ୍ପର୍ଶ, ସ୍ପର୍ଶଟା ବୁଝିପାରିବା, କୋମଳ ଅଛି କି ଟାଣ ଅଛି, କ'ଣ ଅଛି, ଗରମ ଅଛି, ଥଣ୍ଡା ଅଛି, ଇଏ ଅଛି, ସବୁ ଏସବୁ ଚର୍ମ ମାଧ୍ୟମରେ ବୁଝିପାରିବା। ତୋପ ଏଇଟା ତୋପ, ଏ ଗୋଟେ ଜ୍ଞାନେନ୍ଦ୍ରିୟ, କିନ୍ତୁ ଏ ଯେଉଁ ଆକାଶକୁ ଆମେ ଅନ୍ୟ ଇନ୍ଦ୍ରିୟମାନଙ୍କ ଦ୍ୱାରା ଜାଣିପାରିବୁନି, ଆକାଶକୁ ଜାଣିବା କର୍ଣ୍ଣ ମାଧ୍ୟମରେ, କର୍ଣ୍ଣରେ ଆକାଶ ଶବ୍ଦ ଆସୁଛି ମାନେ ଆମେ ଜାଣିବା ଆକାଶ ରହିଛି। ତେଣୁ ସେ ଆକାଶ ଅନ୍ତିମ ଅନ୍ତହୀନ ଆକାଶ ରହିଛି, ଅନ୍ତ ନାହିଁ ଆକାଶର। ଆକାଶର ଉଦାହରଣ ଦେଇଛନ୍ତି ସୁତ ଗୋସ୍ୱାମୀ ପ୍ରଥମ ସ୍କନ୍ଧ 18 ଅଧ୍ୟାୟରେ, ଯେଉଁଭଳି ଭାବରେ ଗୋଟେ ପକ୍ଷୀର ଶକ୍ତି ଅନୁସାରେ ସେ ଆକାଶରେ ଉଡ଼ିବ, ପକ୍ଷୀର ଯାହାର ଯେତିକି ଶକ୍ତି ରହିଛି ସେତିକି ଉଡ଼ିବ। କୁହାଯାଏ ଗୃଧ୍ର ଯେଉଁ ରହିଛି, ଯେଉଁ ଛଞ୍ଚାଣ ରହିଛି, ବହୁତ ଉଚ୍ଚରେ ସେ ଉଡ଼େ, ବହୁତ ଉଚ୍ଚରେ ଉଡ଼େ, ସବୁ ପକ୍ଷୀମାନଙ୍କଠାରୁ ସିଏ ବହୁତ ଉଚ୍ଚରେ ସେ ଉଡ଼େ, ଉଡ଼ିପାରେ, ତାର ଶକ୍ତି ରହିଛି। କିନ୍ତୁ ଏତେ ଶକ୍ତି ଥିଲେ କ'ଣ ହେବ, ତାର ଚକ୍ଷୁର ମଧ୍ୟ ବଢ଼ିଆ ଶକ୍ତି ରହିଛି, ଦେଖିପାରିବ, ବହୁତ ଉଚ୍ଚରେ ଥିଲେ ମଧ୍ୟ ଦେଖିପାରିବ, କିନ୍ତୁ ସେ କ'ଣ ଦେଖେ, ସେ ଦେଖେ କେଉଁଠି ମୃତ ବସ୍ତୁ ରହିଛି ସେଇଟାକୁ ଖାଇବ ସେ। ତେଣୁ ଏଇଭଳି ଭାବରେ ଯେଉଁ ରହିଛି, କାହାର କେତେ ଶକ୍ତି ରହିଛି, ଓଡ଼ିଆର ଶକ୍ତି ରହିଛି ପକ୍ଷୀର, ସେହିଭଳି ଭାବରେ ଇଏ ଭାଗବତ ମଧ୍ୟ ସେହିଭଳି ଭାବରେ କଥା କୁହାଯିବ, କାହାର କେତେ ଶକ୍ତି ରହିଛି, କିଏ କେତେ ଶକ୍ତି ରହିଛି, ଯାହାର ସେତିକି ଶକ୍ତି ରହିଛି ସେତିକି ଉର୍ଦ୍ଧକୁ ଉଡ଼ିବ। ଏ ଭାଗବତ ମଧ୍ୟ ସେହିଭଳି ଅନ୍ତହୀନ ରହିଛି, ତା'ର ଅନ୍ତ ନାହିଁ। ଏଇ ଗୋଟିଏ ଶ୍ଳୋକରେ ବହୁତ ପ୍ରକାର ଅର୍ଥ ଆସିବ, କାହାର କେତେ ଶକ୍ତି ରହିଛି ସେ ସେତିକି ପ୍ରାପ୍ତ ହେବ ସେ ଅନୁସାରେ। ପ୍ରାପ୍ତ ହେବ। ଏଇଟାକୁ କହୁଛନ୍ତି ସୁତ ଗୋସ୍ୱାମୀ କହୁଛନ୍ତି ସ୍ୱର୍ଣ୍ଣକାଦି ଋଷିମାନଙ୍କୁ ନୈମିଷାରଣ୍ୟରେ ପ୍ରଥମ ସ୍କନ୍ଧ 18 ଅଧ୍ୟାୟରେ କୁହାଯାଇଛି ନଭ ପତନ୍ତି ଅହଙ୍ଗି ପୃଷ୍ଠ ଅର୍ଜମାଣ ଭବଦ୍ଭି ରାଚକ୍ଷ ଆତ୍ମା ଭଗମୋତ୍ର ଯାବ ନଭ ପତନ୍ତି ଆତ୍ମ ସମଂ ପତତ୍ରିଣ ସ୍ୱ ଧାମ ସ୍ୱ ତଥା ସମଂ ବିଷ୍ଣୁ ଗତି ବିପସ୍ଥିତେ। ବିଷ୍ଣୁଙ୍କର ଗତି ସେହିଭଳି ଭାବରେ ବିଷ୍ଣୁଙ୍କ ବିଷୟରେ ଭାଗବତଙ୍କୁ କହିଲେ ବିଷ୍ଣୁଙ୍କ କଥା କୁହାଯାଉଛି ଭଗବାନଙ୍କର ଅନ୍ତ ନାହିଁ କାହାର କେତେ ଶକ୍ତି ରହିଛି ସେ ସେହି ଅନୁସାରେ କହିବେ କଥା କହିବେ। ସୁତ ଗୋସ୍ୱାମୀ କହୁଛନ୍ତି ଅହଂ ବି ପୃଷ୍ଠ ଅର୍ଯ୍ୟମାଣ ଅର୍ଯ୍ୟମାଣ ଭବଦ୍ ବି ଆପଣମାନେ ଯେଉଁ ଆମକୁ ପ୍ରଶ୍ନ ପଚାରିଲେ ଯେଉଁ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି ଆଚକ୍ଷ ଆତ୍ମା ଭଗମ ଅତ୍ର ଯାହାବାନ ତେଣୁ ମୁଁ ଏଇଟାକୁ କହିବି ପ୍ରଶ୍ନର ଉତ୍ତର ଦେବି ମୁଁ ଯେତିକି ମୋର ଶକ୍ତି ରହିଛି କାହାର କେତିକି ସମସ୍ତଙ୍କର କିଛି ନା କିଛି ଶକ୍ତି ରହିଛି ଇନ୍ଦ୍ରିୟର ଶକ୍ତି ରହିଛି ଦେହର ଶକ୍ତି ରହିଛି ମନର ଶକ୍ତି ରହିଛି ପ୍ରାଣର ଶକ୍ତି ରହିଛି ସବୁଥିରେ କିଛି କିଛି ଶକ୍ତି ରହିଛି ସମସ୍ତେ ଦେଖାଯାଉଛନ୍ତି ଏକା ଭଳିଆ ସବୁ ସ୍ତ୍ରୀ ଲୋକ ଗୋଟେ ଭଳିଆ ଦେଖାଯାଉଛନ୍ତି ପୁରୁଷ ଲୋକ ଏକ ଭଳିଆ ଦେଖାଯାଉଛନ୍ତି ନା ମାନେ ଅବଶ୍ୟ ଦେଖିବାରେ ମଧ୍ୟ ତାଙ୍କ ରୂପ ମଧ୍ୟ ଅଲଗା ରହିଛି ତାଙ୍କର ଚାହାଣି ମଧ୍ୟ ରହିଛି ତାଙ୍କର କଥା ଅଲଗା ତାଙ୍କର ସବୁକିଛି ଅଲଗା କିନ୍ତୁ ମନୁଷ୍ୟ ପଦବାଚ୍ୟ କିନ୍ତୁ କାହାର କେତେ ଶକ୍ତି ରହିଛି କିଏ କେଉଁଭଳି ଭାବରେ ତାହାର ମନର ବଳ ରହିଛି କାହାର ଇନ୍ଦ୍ରିୟର ବଳ ରହିଛି କାହାର ଶରୀରର ବଳ ରହିଛି ବିଭିନ୍ନ ପ୍ରାଣ ଓଜ ସହ ବଳ ଏସବୁ କଥା ରହିଛି କାହାର କେତେ ଶକ୍ତି ରହିଛି ତାହାର ଯେତେ ଶକ୍ତି ରହିଛି ସୁତ ଗୋସ୍ୱାମୀ କହୁଛନ୍ତି ନଭ ପତନ୍ତି ଆତ୍ମସମାନ ପତତ୍ରିଣ ଆକାଶ ଅନ୍ତହୀନ ଆକାଶ ରହିଛି ଆକାଶରେ ପକ୍ଷୀର ଯେତିକି ଶକ୍ତି ରହିଛି ସେ ସେତିକି ଉଡ଼ିବ ଉଚ୍ଚକୁ ଉଡ଼ିବ। ରଘୁବାଦ ମହାରାଜ କହିଛନ୍ତି ଗୋଟେ ଗୋଟେ ପକ୍ଷୀ ଅଛନ୍ତି ସେ ଗୋଟିଏ ପ୍ଲାନେଟ୍ରୁ ଆଉ ଗୋଟେ ପ୍ଲାନେଟ୍କୁ ଯିବେ ରାଜହଂସ ରାଜହଂସ ଗୋଟେ ରହିଛି ସେ ବହୁତ ଦୂରକୁ ଉଡ଼ିପାରିବେ ରାଜହଂସ ଏଭଳି ସବୁ ରହିଛି କାହାର କେତେ ଶକ୍ତି ରହିଛି ଯାହାର ଯେତିକି ଶକ୍ତି ରହିଛି ସେ ସେତିକି ଉଚ୍ଚକୁ ଯିବ ସମସ୍ତଙ୍କ ଶକ୍ତି ସମାନ ନୁହଁ ଆହୁରି ଆକାଶ ହେଉଛି ଅନ୍ତହୀନ ଆକାଶ ତାଙ୍କର ଅନ୍ତ ନାହିଁ ତେଣୁ ତଥା ସମାନ ବିଷ୍ଣୁ ଗତି ବିପସ୍ଥିତ ମୋର ଶକ୍ତି ଅନୁସାରେ ମୁଁ କହିବି ସୁତ ଗୋସ୍ୱାମୀ କହିଲେ ଏ ଭାଗବତ ଏଭଳି ଶାସ୍ତ୍ର ଯାହାର ଯେତିକି ଶକ୍ତି ରହିଛି ସେ ସେହି ଅନୁସାରେ କହିବେ ଇଏ ମୁଁ କହିଦେଲି ଏ ଶ୍ଳୋକଟା ମୁଁ କହିଦେଲି ମାନେ ତା ଅର୍ଥ ନୁହଁ ଏ ଶ୍ଳୋକର ଆଉ କିଛି ଅର୍ଥ ନାହିଁ ବା ଏତିକି ସମୁଦାୟ ରହିଛି ଏତେ ବଡ଼ ବକ୍ତା ହୁଅନ୍ତି ସେ କିଏ କହିପାରିବେ ନାହିଁ ମୁଁ ସବୁକିଛି ଜାଣିଛି ଭଗବାନ ବ୍ରହ୍ମା ଆଦି ତ କହିପାରୁନାହାନ୍ତି ଆଉ ଅନ୍ୟମାନଙ୍କ କଥା କ'ଣ କହିବା ଆମେ ତ ବ୍ରହ୍ମାଙ୍କ ଧାରାରେ ଆସିଛେ ତେଣୁ ତାହାର ଶକ୍ତି ଅନୁସାରେ ସେ ସେହି ଅନୁସାରେ କହିବ କଥା କହିବେ ତେଣୁ ଆକାଶ ସେ କହିଲା ଆକାଶ ସୂର୍ଯ୍ୟ ବଚସୁ ଆକାଶରୁ ଆସିଗଲା ଆକାଶ କହିଲେ ଅନ୍ତହୀନ ଆକାଶ କେଉଁଠୁ ଆସିଲା ସ୍ୱର୍ଗ ରହିଛି ମହତ ଲୋକ ରହିଛି ଜନଲୋକ ରହିଛି ତପ ଲୋକ ରହିଛି ବ୍ରହ୍ମ ଲୋକ ରହିଛି ଏ ଭୌତିକ ଜଗତର ଏ ଭୌତିକ ଜଗତ ସବୁ ରହିଛି ଏ ଭୌତିକ ଜଗତର ଏ 7 ପୃଥିବୀ ଉପରେ ଆଉ 6 ଲୋକ ରହିଛି ଆଉ ତଳେ ପୁଣି ଲୋକ ରହିଛି ଅତଳ ବିତଳ ସୁତଳ ତଳାତଳ ମହିତଳ ରସାତଳ ପାତାଳ ଇତ୍ୟାଦି ଏଇସବୁ ରହିଛି 14 ଲୋକ ରହିଛି ଯାହା ହଉ ଆମେ ଉପରେ ଆକାଶ କହିଲେ ତଳ ବି ଆକାଶ ଉପରେ ବି ଆକାଶ ସବୁ ଆକାଶ କହିଲେ ସବୁଠି ରହିଛି ଖାଲି ଉପରେ ରହିଛି ଆକାଶ ତଳେ ରହିଛି ତା ନୁହଁ ସବୁଠି ଯଥା ସର୍ବତ୍ର ବସିତ ଆକାଶ ବୋଲି କୁହାଯାଉଛି ନା ସବୁଠାରେ ଅଛି ଆକାଶ ଯଥା ସର୍ବଗତ ସୌକ୍ଷ୍ମ ଆକାଶ ଲୋପଲିପ୍ୟ ଦିଏ ଆକାଶ ସବୁଠାରେ ରହିଛି ଇଏ ବହୁତ ଗୋଟେ ସୂକ୍ଷ୍ମ ଏଲିମେଣ୍ଟ ଦ୍ୟାଟ୍ ଇଜ୍ କଲ୍ଡ ଇଏ ହେଉଛି ଆର ନାଁ ହେଉଛି ଇଥର ଇଥର ତେଣୁ ଭଗବାନ ଏଭଳି ସୃଷ୍ଟି କରିଛନ୍ତି ଆକାଶକୁ ଏ ଭୌତିକ ଜଗତ ଯେଉଁ ରହିଛି ଆ ଉପରେ 7 ଆବରଣ ରହିଛି 7 ଆବରଣ ରହିଛି ଭୌତିକ ଜଗତ ସରିଗଲା ପରେ ସ୍ୱର୍ଗ ଲୋକ ଯେଉଁ ରହିଛି ବ୍ରହ୍ମାଙ୍କ ଲୋକ ବ୍ରହ୍ମା ଲୋକ ପରେ ଆଉ ତାପରେ କ'ଣ ଅଛି ତାପରେ ତାପରେ ଆବରଣ ରହିଛି ଆବରଣ 7 ଆବରଣ ରହିଛି ପ୍ରତି ଆବରଣ ତା ପୂର୍ବ ଆବରଣ ଠାରୁ 10 ଅଧିକ ଏ ଭୌତିକ ଜଗତ ଏହିଭଳି ଭାବରେ ପ୍ୟାକିଂ କରିକି 7 ଖୋଳରେ ପ୍ୟାକିଂ କରିକି ଛାଡ଼ି ଦେଉଛନ୍ତି ଭଗବାନଙ୍କ ନିଶ୍ୱାସରୁ ଯାହା ଦେଉଛି ସେଇ ନିଶ୍ୱାସ ସୀମିତ କାଳ ମଥା ଅବଲମ୍ବି ହଉ ନିଶ୍ୱାସରୁ ସବୁ ଯାହା ଦେଉଛି 7 ପ୍ୟାକିଂ ରହୁଛି ବୁନ୍ଦ ବୁନ୍ଦ ହେଇକି ଏକା ଆସୁଛି ଏକାଥରେ ଏତେ ବିରାଟ ବଡ଼ ହେଇକି ଭଗବାନ ନାସିକରେ ବାହାରୁ ନାହିଁ ବିନ୍ଦୁ ଭଳି ବାହାରୁଛି ଆଉ ସେ ବିସ୍ତାର ଲାଭ କରୁଛି। ଆମ ଏଇ ଭୌତିକ ଜଗତ ଯେତେବେଳେ ସୃଷ୍ଟି ହେଲା, ସେଇ ସୃଷ୍ଟି ଦ୍ୱାରା ଆମର କ'ଣ ହନୁମାନ ଯେଉଁ ସୃଷ୍ଟି କଲେ ତାଙ୍କ ପାଖରୁ ଆସୁଛି, ରାମଜୀଙ୍କ ପାଖରୁ, ସେଇ ଅନନ୍ତ ଯେଉଁ ରହିଛନ୍ତି ରହିଛନ୍ତି କାରଣ ସାଗରରେ ଯେଉଁ ରହିଛନ୍ତି ଭଗବାନ ମହାବିଷ୍ଣୁ, କାରଣ ଦେବ ସାଇ ବିଷ୍ଣୁ, ତାଙ୍କର ନାସିକାରୁ ଯେତେବେଳେ ଆସୁଛି ଭୌତିକ ଜଗତ, ଆମର ଏଇ ଯେଉଁ ଭୌତିକ ଜଗତ ରହିଛି, ଏ ଭୌତିକ ଜଗତ ଯେତେବେଳେ ଆସୁଛି ସେତେବେଳେ ବିନ୍ଦୁ ଆକାରରେ ଆସୁଛି, ଆଉ ସେ ବିସ୍ତାର ଲାଭ କରୁଛି। ବିସ୍ତାର ଲାଭ କରି 400 କୋଟି ବିଲିୟନ୍ ହୋଇଗଲା, 50 କୋଟି ବିଲିୟନ୍, 50 କୋଟି ଯୋଜନ, 50 କୋଟି ଯୋଜନ, ଏଇ ଯେ ଭୌତିକ ଜଗତର ବିସ୍ତାର ଗୋଟେ ବିନ୍ଦୁ ଆକାରରେ ଆସିଲା, 50 କୋଟି ବିସ୍ତାର ଲାଭ କରିଗଲା। ଆଉ ଏଇଭଳି ଭାବରେ ଭୌତିକ ଜଗତ ସବୁ ରହିଛି, କିଏ ଆହୁରି ଅଧିକ 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 ଅଧିକ, ଏଇଟା ସବୁଠୁ ଛୋଟ ବିଶ୍ୱବ୍ରହ୍ମାଣ୍ଡ ଭୌତିକ ଜଗତରେ ଯେତେ ଅଛି ଭୌତିକ ଜଗତ, ଏଇ ଭୌତିକ ଜଗତଟା ହେଉଛି ଆମର ସବୁଠୁ ଛୋଟ, ସେଥିପାଇଁ 4ଟି ମସ୍ତକ ଦିଆଯାଇଛି ବ୍ରହ୍ମାଙ୍କୁ। ଗୋଟେ ଗୋଟେ ବ୍ରହ୍ମା ଅଛନ୍ତି 10 ମୁଣ୍ଡ, କାହାର 100 ମୁଣ୍ଡ, 1000 ମୁଣ୍ଡ, 10,000 ମୁଣ୍ଡ, 200 ମୁଣ୍ଡ, ଏଇଭଳି ଭାବରେ ସବୁ ରହିଛି ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି। ସେସବୁ ଭୌତିକ ଜଗତ ଆହୁରି ବିସ୍ତାର ରହିଛି। ଯାହା ହେଉ, ସବୁ ଭୌତିକ ଜଗତ ଏହିଭଳି ଭାବରେ 7ଟି ଆବରଣ ରହିଛି, ପ୍ରତି ଆବରଣ ତା ପୂର୍ବ ଆବରଣ ଠାରୁ 10 ଗୁଣ ଅଧିକା, ଏବଂ ଏ ଆବରଣ ଯେତେବେଳେ ଭାଗବତ ବର୍ଣ୍ଣନା କରାଯାଇଛି ଦ୍ୱାରକା ଲୀଳାରେ, ଦ୍ୱାରକାରେ ଜଣେ ବ୍ରାହ୍ମଣ ଥିଲେ, ଦ୍ୱାରକାରେ ଜଣେ ବ୍ରାହ୍ମଣ ଥିଲେ, ତାଙ୍କର ପୁତ୍ର ଯେତେବେଳେ ଜନ୍ମ ହେଉଥିଲେ ସେ ମୃତ୍ୟୁବରଣ କରୁଥିଲେ, ଆଉ ପ୍ରତିଥର ଯେତେବେଳେ ମୃତ୍ୟୁବରଣ କରନ୍ତି ସବୁତେଳେ ଆସିକରି କୃଷ୍ଣ ବଳରାମ ଯେଉଁ ରହିଛନ୍ତି ଦ୍ୱାରକାରେ, ତାଙ୍କୁ ସବୁ ନିନ୍ଦା କରନ୍ତି, ଗାଳି କରିକି ଯାଆନ୍ତି, ଏ ଭଗବାନ ସେ ଗାଳି କରି ଯାଆନ୍ତି, ଭଗବାନ କିଛି କହନ୍ତି ନାହିଁ, ଚୁପଚାପ ରହିଯାଆନ୍ତି। ଏ ଗୋଟେ ଲୀଳା ଭଗବାନଙ୍କର ଦ୍ୱାରକାରେ ବର୍ଣ୍ଣନା କରାଯାଇଛି। ଗୋଟିଏ ଥର ଅର୍ଜୁନ ସେଇଠି ଥିଲେ, ସେ ବ୍ରାହ୍ମଣ ଆସି ଗାଳି କଲା, ତାର ପୁଅ ମରିଗଲା, ହଁ ଗାଳି କଲା, ଇଏ ସବୁ ଏ ପ୍ରକୃତରେ ଏମାନେ ରାଜା ପ୍ରକୃତ ନୁହନ୍ତି, ଅନଧିକାରୀ ଏମାନେ ସବୁ, ହଁ ରାଜା ଧର୍ମ ଅନୁସାରେ କାର୍ଯ୍ୟ କରୁନାହାନ୍ତି, ସେଥିପାଇଁ ମୁଁ ଥାଉଁ ପିତା ଥାଉଁ ତାଙ୍କ ପୁତ୍ର ମୃତ୍ୟୁବରଣ କଲା, ଏଇଭଳି ଭାବେ ବହୁତ ପ୍ରକାର ଗାଳି ଦେବାକୁ ଆରମ୍ଭ କଲା, ଗାଳି ଦେବା ଅର୍ଜୁନ ସହିପାରିଲେ ନାହିଁ। ଅର୍ଜୁନ ଆସି ପହଞ୍ଚିଗଲେ କ'ଣ ହେଲା, ଅମର ପ୍ରଭୁଙ୍କୁ ଗାଳି ଦେଉଛ, କୃଷ୍ଣଙ୍କୁ ବଳରାମଙ୍କୁ ଗାଳି ଦେଉଛ, ନା କ'ଣ ତାଙ୍କର ଅଛି କି ଶକ୍ତି, ମୋର ପୁଅ ଜନ୍ମ ହେଉ ମରିଯାଉଛନ୍ତି, ମୁଁ ସବୁଦିନ ଗାଳିକୁ ସବୁବେଳେ ଗାଳି ଦେଉଛି, ପ୍ରତିବର୍ଷ ଜନ୍ମ ହେଉଛି ମୁଁ ପ୍ରତିବର୍ଷ ଆସି ଗାଳି ଦେଉଛି। ଏଇଭଳି ଭାବରେ ଅନେକ ପୁତ୍ର ତାହାର ମୃତ୍ୟୁବରଣ କଲେ, ଇଏ ସବୁବେଳେ ଗାଳି ଦିଅନ୍ତି ଏଇଭଳି ଭାବରେ ବ୍ରାହ୍ମଣ ଜଣଙ୍କ, ବ୍ରାହ୍ମଣ ସିଏ ଭଗବାନଙ୍କୁ ଜାଣିବା କଥା ଅନ୍ତତଃ ପକ୍ଷେ, କିନ୍ତୁ ସିଏ ଗାଳି କରୁଛନ୍ତି ବ୍ରାହ୍ମଣ ହୋଇକରି ଦ୍ୱାରକାରେ, ପୁଣି ଭଗବାନ ସିଏ ତଥାପି ଚାଲିଛି ଲୀଳା, ଭଗବାନଙ୍କ ଅଦ୍ଭୁତ ଲୀଳା ସବୁ ରହିଛି। ତେଣୁ ଅର୍ଜୁନ କହିଲେ, ଠିକ୍ ଅଛି, ନେକ୍ସଟ ଟାଇମ୍ ଯେତେବେଳେ ତୁମେ ହେବ ମୁଁ ସୁରକ୍ଷା ଦେବି, ନେକ୍ସଟ ଟାଇମ୍ ମୁଁ ସୁରକ୍ଷା ଦେବି, ହଁ ତୁମେ ସୁରକ୍ଷା ଦେବ, କୃଷ୍ଣ ବଳରାମ ଦେଇପାରିଲେଣି, ହଁ ମୁଁ ଗାଣ୍ଡିବ ଧନ ମୋର ରହିଛି ଛୋଟିଆ କଥା, ମୁଁ ସୁରକ୍ଷା ଦେବି, ଯଦି ନ ଦେଇପାରିବି ମୁଁ ମୃତ୍ୟୁବରଣ କରିବି, ଆତ୍ମହତ୍ୟା କରିବି, ଏଇଭଳି ଭାବରେ କହିଲେ। ତେଣୁ ବ୍ରାହ୍ମଣ ଠିକ୍ ଅଛି, ବ୍ରାହ୍ମଣ କହିଲେ ହଉ ଠିକ୍ ଅଛି, ହେଇପାରେ ବୋଧେ, କରୁଛନ୍ତି, ଯେତେବେଳେ ଗୁରୁ ଜନ୍ମ ପୁତ୍ର ଜନ୍ମ ହେବ ପିଲା ଜନ୍ମ ହେବ ସେହି ସମୟରେ ତା ପୂର୍ବରୁ ଜାଣିଦେଲେ ସମୟ ହୋଇଗଲା, ବର୍ତ୍ତମାନ ଆସି ସୁରକ୍ଷା ଦିଅ, ତେଣୁ ଗାଣ୍ଡିବନ୍ଧନ ଧରିକି ସବୁ ପ୍ରକାର ସୁରକ୍ଷା ବଳ ତିଆରି କରିଦେଲେ, ସୁରକ୍ଷା ବଳ ତିଆରି କରିଦେଲେ, ଆଉ ସବୁ ବର୍ଷ ସବୁ ଯେଉଁ ତାଙ୍କ ପୁଅ ଜନ୍ମ ହୁଏ ଜନ୍ମ ଆସି ଦେଖୁଥିଲେ, ମୃତ୍ୟୁ ପିଲାକୁ ଦେଖୁଥିଲେ, କିନ୍ତୁ ଇଏ ପିଲା ଜନ୍ମ ହେଲା ତ ପଳେଇଗଲା, କୁଆଡ଼େ ଉଦାହରଣ ହୋଇଗଲା, ଆଉ ଦେଖାଗଲାଣି ମଧ୍ୟ ଶରୀର ତା'ର, ହଁ ସେହି ସମୟରେ ଆସିକରି କହିଲେ ଅର୍ଜୁନ କ'ଣ ହେଲା ତୁମର, କାହିଁକି ଆମ ପୁଅ ପଳେଇଗଲା କୁଆଡ଼େ, ପଳେଇଗଲା କହିକିରି ଦେଖିଲେ ସବୁ କହିବା, ଯେଉଁ ପଣ ରଖିଥିଲେ ପ୍ରତିଜ୍ଞା କରିଥିଲେ ହେଇପାରିଲା ନାହିଁ, ତେଣୁ ଆତ୍ମହତ୍ୟା କରିବା ପାଇଁ ବସିଲେ, ହଁ ଭଗବାନ କହିଲେ ଥାଉ ଥାଉ ଠିକ ଅଛି, ତୁମେ ଆତ୍ମହତ୍ୟା ବନ୍ଦ କର, ମୁଁ ତୁମକୁ ବ୍ୟବସ୍ଥା କରିଦେବି, ଚାଲ ସେ ପିଲାମାନଙ୍କୁ ସବୁ ଆଣିବା, ସବୁ ପିଲାମାନଙ୍କୁ ଆଣିବା, ସବୁ ପିଲାମାନେ ଅଛନ୍ତି। ଭଗବାନ ଗଲେ ରଥରେ ବସିଲେ, ଭଗବାନ ଗଲେ, ଏସବୁ 1 ସ୍କନ୍ଧରେ ବର୍ଣ୍ଣନା 10 ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଭଗବାନ, ଇଏ ଗୋଟେ ଲୀଳା ହୋଇଥିଲା ଦ୍ୱାରକା ସମୟରେ। ଭଗବାନ ଗଲେ ଯେତେବେଳେ ସତ୍ୟଲୋକ ପାର ହୋଇଗଲା, ଆଉ ଅନ୍ଧକାର ଶୁଦ୍ଧ ଆବରଣ ରହିଛି, ଆଉ ଗୋଟେ ପରେ ଗୋଟେ ପରେ ଗୋଟେ ପରେ ଆବରଣ ରହିଛି, 7ଟା ଆବରଣ, ଗୋଟେ ପରେ ଗୋଟେ 10 ଗୁଣ ଲେଖା ବଢ଼ି ଗୁଡ଼ିକା ଯିବ, ଏଇଭଳି ଭାବରେ ରଥ ଆଉ ଚାଲିଲା ନାହିଁ। ଭଗବାନ ତାପରେ ତାଙ୍କର ସୁଦର୍ଶନ ଚକ୍ରକୁ ଛାଡ଼ିଲେ, ସୁଦର୍ଶନ ଚକ୍ର ଆଲୋକ ଦେଖିଲା, ରଥ ଚାଲିଲା, ସବୁ ଆବରଣ ଭେଦ କରି ଚାଲିଲା ରଥ, ରଥ ଯାଇକିରି ବୈକୁଣ୍ଠ ଲୋକରେ ପହଞ୍ଚିଗଲା, ଭଗବତ ଧାମ ପହଞ୍ଚିଗଲା। ଧାମରେ ଯେଉଁ ରହିଛି କାରଣାନବ ଜଳ ରହିଛି ସେଇଠି ଭଗବାନ ସେଠି କାରଣାନବ ସାଇ ସହି ଶୟନ କରିଛନ୍ତି। ବିରାଟ ଅଦ୍ଭୁତ ମହଲ ରହିଛି, ଅଦ୍ଭୁତ ପୁରୁଷ ସିଏ ଭଗବାନ ଯାଇକି ତାଙ୍କୁ ପ୍ରଣାମ କଲେ, ଯଦି ସିଏ ତାଙ୍କର ଅଂଶର ଅଂଶର ଅଂଶ କିନ୍ତୁ ଭଗବାନ ତାଙ୍କୁ ଯାଇ ପ୍ରଣାମ କଲେ, ଅର୍ଜୁନ ମଧ୍ୟ ପ୍ରଣାମ କଲେ। ଏଇ ଯେଉଁ ଦଶମ ସ୍କନ୍ଧରେ ଶ୍ଳୋକଟି ଅଛନ୍ତି, ତେଣୁ ଭଗବାନ କହିଲେ ଯେ ଆପଣଙ୍କର ଯେଉଁ ରହିଛି ଲୀଳା ଶେଷ ହୋଇଗଲା, ଆପଣ ସୁନର ନାରାୟଣ, ଆପଣଙ୍କ ଲୀଳା ଶେଷ ହୋଇଗଲା, ଆପଣ ଆସିପାରନ୍ତି, ବିଦାୟ ନେଇପାରନ୍ତି। ଏଇଭଳି ଭାବେ ଦଶମ ସ୍କନ୍ଧ 99 ଅଧ୍ୟାୟରେ ନା କେଉଁଠି ଅଛି ଏ ଶ୍ଳୋକଟି, ସେ କହୁଛନ୍ତି ୯୮ ଶ୍ଳୋକ ଦ୍ୱିଜାତ୍ମଜାମି ଯୁବୟୋଦୃକ୍ଷୁଣା ମୟୋପନିତା ଭୁବି ଧର୍ମଗୁପ୍ତେ କଳାବତିନା ବନି ଭରାସୁରାନ୍ ହତ୍ୱେ ଭୂୟ ତ୍ୱରେୟ ତମନ୍ତି ମେ। ମୁଁ ଯେତେ ଆଜି ପର୍ଯ୍ୟନ୍ତ ଯେତେ ଶ୍ଳୋକ ମାନେ କଥା କହିଛି, ପ୍ରବଚନ ଦେଇଛି, ଯାହା କରିଛି, ମୁଁ ଏ ଶ୍ଳୋକଟି କେବେ କହିନଥିଲି, ଆଜି ଫାର୍ଷ୍ଟ ଟାଇମ୍ କହିଲି। ସେ ସୁଯୋଗ ଆସିନଥିଲା, ସେ ଆସି ସ୍କୋପ୍ ନଥିଲା, ତେଣୁ କୁହା ହେଇନଥିଲା, ଆଜି କୁହା ହେଲା ଏ ଶ୍ଳୋକଟି। ଏଇଥିରୁ ଲୋକମାନେ ବୁଝିପାରନ୍ତି ନାହିଁ ବିଷ୍ଣୁ ବଡ଼ କି କୃଷ୍ଣ ବଡ଼, ସେ କହନ୍ତି କୃଷ୍ଣ ହେଉଛି ତାଙ୍କର ଅଂଶ। ଏ ଶ୍ଳୋକରୁ ଏଭଳି ଭାବରେ ଜଣେ ଅର୍ଥ କରିବ, କିନ୍ତୁ ଆର ଅର୍ଥ ଆଚାର୍ଯ୍ୟମାନେ କରିଛନ୍ତି, ଏହାର ଅର୍ଥ ହେଉଛି ଯେ ଭଗବାନ କହୁଛନ୍ତି ଭଗବାନ କୃଷ୍ଣଙ୍କର ରୂପ ଦେଖିବା ପାଇଁ ଏସବୁ ଲୀଳା କରିଥିଲେ ଭଗବାନ ମାନେ ଏଇ ଯେଉଁ କାରଣ ଦର୍ଶାଇ ବିଷ୍ଣୁ, ଭଗବାନଙ୍କର ରୂପ ଦେଖିବା ପାଇଁ ତାଙ୍କର ଏତେ ଆଗ୍ରହ ହେଲା, ତେଣୁ ସିଏ ଏହି ରୂପ ଦେଖିବା ପାଇଁ ଏସବୁ ବ୍ୟବସ୍ଥା କରିଥିଲେ। ଅର୍ଜୁନ କ'ଣ କି ଯିଏ ଯାହା କଲେ କେହି ଭଗବାନ ଯେଉଁଠି ଚାହୁଁଛନ୍ତି ତାକୁ ଅର୍ଜୁନ କ'ଣ ସୁରକ୍ଷା ଦେବେ, ତେଣୁ ସେ କହୁଛନ୍ତି ଆପଣ ହେଉଛନ୍ତି ଯୁବୟୋ ଦିଦୃକ୍ଷଣା, ମୁଁ ଆପଣ ଦେଖିବା ପାଇଁ ଏ ଲୀଳାଟି କରିଥିଲି, ସବୁ ପିଲାମାନେ ଅଛନ୍ତି ନେଇଯାଆନ୍ତି, ଯେତେ ପିଲା ଥିଲେ ତାଙ୍କର କେତେ ପିଲା ଥିଲେ ସବୁ ଦେଇଦେଲେ, ଏବଂ ଆପଣ ହେଉଛନ୍ତି କଳାହୁ ଅବତୀର୍ଣ୍ଣ, ଆପଣ କଳାରେ ନରନାରାୟଣ, ଆପଣ ହେଉଛନ୍ତି ନରନାରାୟଣ, ସ୍ୱୟଂ କୃଷ୍ଣ ରହିଛନ୍ତି ତାଙ୍କ ସହିତ ସବୁ ଅଂଶ, ଆମେ କହୁଥିଲେ ନା ଅଚ୍ୟୁତାଂଶ ସବୁ ଅଂଶ ସହିତ ଭଗବାନ ଆସୁଛନ୍ତି, ତେଣୁ ନରନାରାୟଣ ମଧ୍ୟ ଆସିଛନ୍ତି, ସେ ତାଙ୍କର ଗୋଟେ ଅବତାର। ଧର୍ମ ଏବଂ ମୂର୍ତ୍ତିଙ୍କର ଦୁଇ ପୁତ୍ର ଏମାନେ, ଜାଣ ପୁତ୍ର ନରନାରାୟଣ ବର୍ତ୍ତମାନ ମଧ୍ୟ ବଦ୍ରୀନାଥରେ ସେ ଧ୍ୟାନ କରୁଛନ୍ତି, ଏବଂ ନାରଦ ମୁନି ତାଙ୍କର ସ୍ତୁତି କରୁଛନ୍ତି, ଏଭଳି ଭାବରେ ସବୁ ରହିଛି। ତେଣୁ ଆପଣ ଆସିଛନ୍ତି, ଆପଣଙ୍କର ସମୟ ଶେଷ ହୋଇଗଲା, ଆପଣ ବର୍ତ୍ତମାନ ଫେରିଯାଇପାରନ୍ତି, ଏଇଭଳି ଭାବରେ ତାଙ୍କୁ ସେ କହିଲେ। ତେଣୁ ଅର୍ଜୁନ ଦେଖିଲେ ଏସବୁ ଭୌତିକ ଜଗତରୁ ଉର୍ଦ୍ଧ୍ୱରେ ଯେଉଁ ଜିନିଷ ଯାଇଥିଲେ, ସ୍ୱର୍ଗଲୋକକୁ ଯାଇଥିଲେ, ତା ଉପରକୁ ଯାଇନଥିଲେ, ସ୍ୱର୍ଗଲୋକକୁ ଯାଇଥିଲେ, ସ୍ୱର୍ଗ ଇନ୍ଦ୍ରଙ୍କ ପାସନରେ ବସିଥିଲେ, ଏସବୁ କଥା ରହିଛି ସ୍ୱର୍ଗଲୋକରେ ରହି ବହୁତ ଲୀଳା ତାଙ୍କର ରହିଛି ଅର୍ଜୁନଙ୍କର, ନିବାହତ କବଚ ଅସୁରମାନଙ୍କୁ ସେ ହତ୍ୟା କରିଥିଲେ। ତେଣୁ ଏଇଠି ଯେଉଁ ଦେଖିଲେ ଭୌତିକ ଜଗତକୁ ଦେଖିଦେଲେ, ଏ ଭୌତିକ ଜଗତକୁ ଚିର ଜଗତକୁ ଦେଖିଦେଲେ, ଅର୍ଜୁନ ଭଗବାନ ତାଙ୍କୁ ନେଇକି ଦେଖେଇଦେଲେ ଚିର ଜଗତ, ଏମାନେ ହେଉଛନ୍ତି ଭଗବାନଙ୍କର ଅବତାର, ଚିର ଜଗତରୁ ସେମାନେ ଅଛନ୍ତି, ଆମେ ଶୁଣିଲେ ନା ଅବତାର କହିଲେ ବହୁତ ଚିର ଜଗତରୁ ସେମାନେ ଆସନ୍ତି। ତେଣୁ ଏଇ ଯେଉଁ ରଥ ଦୁଇଟି ଆସିଲା, ଏଇ ରଥ ଦୁଇଟି କହିଲେ ସେ ବୈକୁଣ୍ଠ ଲୋକରୁ ଆସିଛି ବୋଲି ଆଚାର୍ଯ୍ୟମାନେ କହିଛନ୍ତି। ବୈକୁଣ୍ଠ ଲୋକ ଆକାଶାତ୍ ସୂର୍ଯ୍ୟବଚସା, ସୂର୍ଯ୍ୟ ଭଳି ଯେମିତି ଯେଦୀପ୍ୟମାନ ରହିଛି ସେଇଭଳି ଭାବରେ ସୂର୍ଯ୍ୟବଚସ ହଉ, ଦୁଇଟି ଯାକ ରଥ ସୂର୍ଯ୍ୟ ଭଳି ଦୀପ୍ୟମାନ ହେଉଛି, ମାନେ ଉପରୁ ଯେଉଁ ଆସୁଛି ସୁଖଦେବ ଗୋସ୍ୱାମୀ ଦେଖୁଛନ୍ତି ସୂର୍ଯ୍ୟ ଭଳି ରହିଛି, ଆଉ କିଛି ଦେଖାଯାଉ ନାହିଁ, ଯଦି ବହୁତ ଆଲୋକପୁଞ୍ଜ ରହିଥିବ କିଛି ଦେଖାଯିବ ନାହିଁ, ଦୂରରୁ ଆମେ ଟ୍ରେନ୍ ଦେଖିବା, ରାତିରେ ଯଦି ଦେଖିବା ଟ୍ରେନ୍ଟା ଦିଶିବ ନାହିଁ, ଗୋଟେ ଲାଇଟ୍ ଦିଶିବ, ତେଣୁ ଭଗବାନ ମଧ୍ୟ ସେଇଭଳି ଭାବରେ ଭଗବାନଙ୍କୁ ଜାଣିପାରନ୍ତି ନାହିଁ, ଭଗବାନ କହନ୍ତି ହେଉଛନ୍ତି କ'ଣ, ଇଏ ହେଉଛନ୍ତି ବ୍ରହ୍ମ ବା ଜ୍ୟୋତି, ଯେଉଁମାନେ ଜ୍ଞାନୀମାନେ ସେମାନେ ଭଗବାନଙ୍କୁ ଜାଣିପାରନ୍ତି ନାହିଁ, ତାଙ୍କର ଯେଉଁ ଆଲୋକରେ ସେମାନେ ଏଇଯାଏ ତାଙ୍କର ଆଖି ଝରସି ଯାଇଛି, ଆଉ ଦେଖିପାରନ୍ତିନି, ତାଙ୍କ ରୂପକୁ ଦେଖିପାରନ୍ତି ନାହିଁ। ସେଇଥିପାଇଁ ଉପନିଷଦରେ ବର୍ଣ୍ଣନା କରାଯାଇଛି, ପ୍ରଭୁ ଆପଣଙ୍କର ଯେଉଁ ରହିଛି ଜ୍ୟୋତି ରହିଛି ତାକୁ ଟିକିଏ ତିରୋଧାନ କରନ୍ତୁ, ଯାହାକି ଆମେ ଆପଣଙ୍କ ରୂପକୁ ଦେଖିପାରିବୁ, ଆଉ ଯଦି ବହୁତ ଜୋରରେ ଯେତେବେଳେ ଏଭଳି ଭାବରେ ଜ୍ୟୋତି ରହିଛି ଯେତେବେଳେ ଦେଖିବେ ଆଉ କିଛି ଦୁଶିବନି, ଖାଲି ଜ୍ୟୋତି ଆଲୋକ ଦୁଶିବ,
ଆଲୋକ ଦିଶିବ। ତେଣୁ ସୁଖଦେବ ଗୋସ୍ୱାମୀ ଦେଲେ ସୂର୍ଯ୍ୟ ବର୍ଚ୍ଚସ୍ୱ, ସୂର୍ଯ୍ୟ ଭଳି ଦୁଇଟି ସୂର୍ଯ୍ୟ ଆସିଲା ଭଳି ଲାଗୁଥିଲା, କିନ୍ତୁ ଦେଖିଲା ବେଳକୁ ସେ ଦୁଇଟି ରଥ, ରଥ ପାଖରେ ପହଞ୍ଚିଗଲେ ରଥ, ସବୁ ଆବରଣକୁ ଭେଦ କରିକି ଆସିଲେ। ଭଗବାନଙ୍କର ଶକ୍ତି ରହିଛି ସବୁ, ଏ ଭଗବାନ ଭଳି ଶକ୍ତି ସେମାନେ ସବୁ ରହିଛି, ଶକ୍ତି ରହିଛି, ତେଣୁ ଆବରଣକୁ ଭେଦ କରି ଆସିଲେ। ଭଗବାନ ଯାଇଥିଲେ ରଥ ନେଇକି ଯାଇଥିଲେ, ଆବରଣ ଭେଦ କରି ଯାଇଥିଲେ, ତେଣୁ ସେଇଭଳି ଭାବରେ ସେ ରଥ ମଧ୍ୟ ଆବରଣ ଭେଦ କରିକି ଆସିଲା। ତେଣୁ ଏଇ ଦୁଇଟି ଯେଉଁ ଆସିଲେ ବୈକୁଣ୍ଠ ଲୋକ ଭଗବତ ଧାମରୁ ଓଲ୍ଲାଇ ଆସିଲା। ଏହିଭଳି ଭାବରେ ଶ୍ଳୋକରେ ଆଚାର୍ଯ୍ୟ ଟୀକାରେ କହୁଛନ୍ତି ଯେ ସନାତନ ଗୋସ୍ୱାମୀ ଶ୍ରୀଦର୍ଶନ କହୁଛନ୍ତି, ସସୁତୌ କହିଲେ ସାରଥି ସହିତୌ, ସାରଥି ରଥ ଚଳେଇବେ, ସାରଥି ଚଳେଇଲେ ଯୋଦ୍ଧା ଯିଏ ରଥି ଯିଏ ଯୁଦ୍ଧ କରିବେ, ଅର୍ଜୁନ ଯୁଦ୍ଧ କଲେ ସାରଥି ଜଣେ ଦରକାର ଥିଲେ, ଭଗବାନ ତାଙ୍କର ସାରଥି ହେଲେ, ସାରଥି ସେ ରଥକୁ ଆମର ସେ ସମୟ ହରଦର୍ଶନ ମହାରାଜ କହନ୍ତି, ଭଗବାନ ଯେତେବେଳେ ରଥ ଚଳୁଥିଲେ ଅର୍ଜୁନକୁ ଯୁଦ୍ଧ କରିବାକୁ ପଡ଼ିବ, କେଉଁଠି କ'ଣ ଯିବେ, କେଉଁଠି ଯାଇକି କ'ଣ କରିବେ, ସାର ମାରିବେ, କ'ଣ କରିବେ, ଏପଟେ ଯିବେ ସେପଟେ ଯିବେ, ସେପଟେ ଯାଇ ସବୁ ଚାଲିବ, କେମିତି କହିବେ, କେମିତି କହିବେ ତାଙ୍କୁ ଭଗବାନଙ୍କୁ, ଭଗବାନ କଥାରେ କୁହାଯାଉନଥିଲା, ଯେତେବେଳେ ଗୋଡ଼ରେ ସେ ଇଙ୍ଗିତ କରୁଥିଲେ, ବାଁ ପଟକୁ ଯିବାକୁ ହେଲେ ବାଁ ବାଁ ଗୋଇଠାଟି ମାରୁଥିଲେ, ଡାହାଣ ପଟକୁ ଯିବାକୁ ହେଲେ ଡାହାଣ ଗୋଇଠାଟି ମାରୁଥିଲେ, ଏଇଭଳି ଅର୍ଜୁନ ଭଗବାନଙ୍କୁ ଏଇଭଳି ଭାବରେ ସାର ଖୁସି ଭଗବାନ ଗୋଇଠା ମାରୁଥିଲେ ତାଙ୍କୁ, ଚାଲ ଏପଟେ ଚାଲ, ସାରଥି ସାରଥିର ବହୁତ ରୋଲ୍ ରହିଛି, ସାରଥି ବହୁତ ରୋଲ୍ ରହିଛି, ସାରଥି ମାନେ ଯେତେବେଳେ ଭଗବାନ ରାମଚନ୍ଦ୍ରଙ୍କ ପିତା ଦଶରଥ, ଦଶରଥ ଯେତେବେଳେ ଯୁଦ୍ଧ କରୁଥିଲେ ଅସୁରମାନଙ୍କ ବିରୁଦ୍ଧରେ, ସେତେବେଳେ ସାରଥି ହେଇଥିଲେ ତାଙ୍କର ରାଣୀ କୈକେୟୀ, ବହୁତ କ'ଣ ସବୁ ଛୋଟ ରାଣୀ କୈକେୟୀ ସାରଥି ହେଇଥିଲେ, ସେ ଏଭଳି ଭାବରେ କାର୍ଯ୍ୟ କରିଥିଲେ, ରାଜା ଖୁସି ହେଇଗଲେ ତାଙ୍କ ଉପରେ, ଖୁସି ହେଇକରି କହିଲେ ତୁମକୁ ମୁଁ ଦୁଇଟା ବର ପ୍ରଦାନ କରିବି, ଭଗବାନ ରାମଚନ୍ଦ୍ର ଲୀଳା ହେବ, ଦୁଇଟା ବର ଦେବେ, ଗୋଟିଏ ବର ଦେଇଥିଲେ ଅନ୍ତତଃ ହେଇଥାନ୍ତା, କହିଲେ ଦୁଇଟା ବର ଦେବି, ଭଗବାନଙ୍କ ଲୀଳା, କହିକି କ'ଣ ମାଗିବେ, କହିକି କ'ଣ ଦରକାର ଅଛି ସେ ମାଗିବେ, ତାଙ୍କ ରାଜା ଏତେ ଭଲ ପାଉଛନ୍ତି, କିଛି ମାଗୁନଥିଲେ, କିନ୍ତୁ ଭଗବାନଙ୍କର ବ୍ୟବସ୍ଥାରେ ସମୟ ଆସିଗଲା, ବର ମାଗିବେ, ମନ୍ଥରା ଆସି କହିଦେଲା, ଯେତେବେଳେ ରାତି ପାହିଲେ ଭଗବାନ ରାମଚନ୍ଦ୍ର ରାଜା ହେଇଥାନ୍ତେ, ମନ୍ଥରା ଆସିକି ଦେବତାମାନଙ୍କ ଫାଳିଙ୍ଗ ପଡ଼ିଗଲା, ରାଜା ହେଇଯିବେ ଆମ କଥା କିଏ ବୁଝିବ, ସେ ତ ଦଶରଥ ରହିବେ ଅଯୋଧ୍ୟାରେ ରହିବେ, ରାମଚନ୍ଦ୍ର ରହିବେ ଭଗବାନ ଅଯୋଧ୍ୟାରେ ରାଜା ହେଇକି ରହିବେ, ଆଉ ରାବଣ କଥା କେମିତି ବୁଝିବେ ସେଠି, ତେଣୁ ସରସ୍ୱତୀ ଦେବୀଙ୍କୁ ପଠେଇଲେ, ଯାଅ ଟିକେ ତାଙ୍କ ବ୍ୟବସ୍ଥା କର କିଛି, ଆଉ ବାର ଘଣ୍ଟା ତାଙ୍କ ପାଖରେ ଅଛି, ଡିକ୍ଲେୟାର ହେଇଗଲାଣି, ସବୁ ହେଇଗଲାଣି, ଅଯୋଧ୍ୟାରେ ସବୁ ଚାଲିଲାଣି, କ'ଣ ସାଜସଭା ଚାଲିଛି, ରାତି ପାହିଲେ ରାଜା ହେବେ, କ'ଣ ଛୋଟିଆ କଥା, ବିରାଟ ଆୟୋଜନ ଚାଲିଛି, କିଛି କ'ଣ ଆୟୋଜନ, ରାତିରେ କାହାକୁ ନିଦ ନାହିଁ, ଏଭଳି ଭାବରେ ବାର ଘଣ୍ଟା ଭିତରେ ସବୁ ପରିବର୍ତ୍ତିତ ହେବ, କିଭଳି ଭାବରେ ସରସ୍ୱତୀ ଆସିକରି କରିଦେଲେ, ମନ୍ଥରା ମନ୍ଥରାର ମାଇଣ୍ଡକୁ ମନକୁ ମନ୍ଥିଦେଲେ ସରସ୍ୱତୀ ଦେବୀ, ଦେବତାମାନଙ୍କର ଏତେ ଶକ୍ତି ରହିଛି, ମନ୍ଥରା ସେ ରାଜା ରାମଜୀଙ୍କୁ ମୋତେ ଭଲ ପାଉଥିଲା, କିନ୍ତୁ ତାର ମାଇଣ୍ଡକୁ ଭୁଲେଇ ଦେଲେ ଆଉ ସେ କ'ଣ କରିବ, ରାମଜୀଙ୍କୁ ଈର୍ଷା କରିବାକୁ ଆରମ୍ଭ କଲା, ତେଣୁ କୈକେୟୀଙ୍କୁ ଆସି ଉପଦେଶ ଦେଲା, କୈକେୟୀ ସିଏ ଯିଏ ରାମକୁ ଏତେ ଭଲ ପାଉଥିଲେ, ନିଜ ପୁଅ ଠାରୁ ଅଧିକ ଭଲ ପାଉଥିଲେ, କିନ୍ତୁ ଆଜି ପରିସ୍ଥିତି ବଦଳିଗଲା, ସେଇ ଦୁଇଟି ବରରେ ମାଗିଲେ କ'ଣ ନା, ପ୍ରଥମ ବର ଏଇଭଳି ଭାବରେ ବହୁତ କଥା ରହିଛି, ଆମେ ଏତେ ବର୍ଣ୍ଣନା କରିବା ନାହିଁ, କହିଲେ କ'ଣ ନା, ପ୍ରଥମ ବର ମୋର ପୁଅ ଭରତ ରାଜା ହେବ, ଏଇଟା ଶୁଣି ଦଶରଥ ବହୁତ ଆନନ୍ଦିତ ହେଲେ, ଠିକ୍ ଅଛି କିଛି ଅସୁବିଧା ନାହିଁ, ରାମ ହେଇଥାନ୍ତି ଭରତ ହେବେ, କିଛି ଚିନ୍ତା ନାହିଁ, କହି ବାତ ନାହିଁ କହୁଛନ୍ତି, ଦ୍ୱିତୀୟ ବର କ'ଣ ପୁଅ ଶୀଘ୍ର ପୁଅକୁ ଦେବି ଦେବି, ଦଶରଥ ମହାରାଜ ବହୁତ ଆନନ୍ଦରେ ସେ ଭର ଦେବା ପାଇଁ ପ୍ରସ୍ତୁତ ହେଇଯାଉଛନ୍ତି, ବର ପ୍ରଦାନ କରିଦେବି, ଚିନ୍ତା ହେଲାନି ତାଙ୍କର, ରାମ ରାଜା ହେଇଥାନ୍ତେ ଦଶ ଭରତ ରାଜା ହେବେ, କିଛି ଚିନ୍ତା କଲେ ନାହିଁ, ଆନନ୍ଦରେ କହିଲେ ଠିକ୍ ଅଛି, ଆଉ ଗୋଟେ କ'ଣ ନେଉନ, ଆଉ ଦୁଇଟା କ'ଣ ଆଉ ନେଉନ, ଅଧିକା ନେଉନ, ଆଗ କୁହ ସେକେଣ୍ଡଟା କ'ଣ କୁହ, ଜଣେ ସେକେଣ୍ଡଟା ଶୁଣିଦେଲେ ଆଉ ତାଙ୍କ ପ୍ରାଣ ଚାଲିଗଲା ଭଳିଆ ହେଲା, ଚଉଦ ବର୍ଷ ରାମ ତାପସ ବେଶ ବିଶେଷ ଉଦାସୀ, ଚଉଦ ବର୍ଷ ରାମ ବନବାସୀ,
ଯେତେବେଳେ ଶୁଣିଦେଲେ ଦଶରଥ ପ୍ରାଣ ମୂର୍ଚ୍ଛା ହୋଇଗଲେ, ଜୀବନ ଚାଲିଗଲା ଭଳିଆ ତାଙ୍କୁ ଲାଗିଲା, ଆଉ କଥା କହିପାରିଲେନି, ରାତି ସାରା ସେ ପଡ଼ିକି ରହିଲେ, କିଛି କ'ଣ ସବୁ ହୋଇଗଲା ଏସବୁ ରହିଛି, ଏଇଟା କାହିଁକି ଆସିଲା ଏ କଥା, ଏଇଟା କାହିଁକି ଆସିଲା ଏ କଥା, ଭଗବାନ ରାମଚନ୍ଦ୍ର ରାଜା ହୋଇଥାନ୍ତେ ସବୁ ପରିବର୍ତ୍ତିତ ହୋଇଗଲା, ଏଇ ବର ଏଇ ଯେଉଁ ସାରଥୀ ସାରଥୀରୁ ଆସିଲା, ସାରଥୀର କାର୍ଯ୍ୟ ଏଇଭଳି ଭାବେ ରହିଛି, ଏଭଳି ରୋଧ କରିଦେଲେ ସାରଥୀ ଦଶରଥ ତାଙ୍କ ଉପରେ ବହୁତ ଖୁସି ହୋଇଗଲେ, ବର ଦୁଇଟା ପ୍ରଦାନ କଲେ। ତେଣୁ ଏଇଭଳି ଭାବରେ ଯେଉଁ ରହିଛନ୍ତି ସାରଥୀ, ଭଗବାନ ତାଙ୍କର ସାରଥୀ ହୋଇକରି ଅର୍ଜୁନଙ୍କ ସାରଥୀ ହୋଇକରି କାର୍ଯ୍ୟ କଲେ, ଭଗବାନ ଅଚ୍ୟୁତ, ସେଥିପାଇଁ ଅଚ୍ୟୁତ ବୋଲି କହିଲେ, ପ୍ରଥମେ ସମ୍ବୋଧନ କରୁ ଅଚ୍ୟୁତ, ସେନୁ ଉଭୟ ମଧ୍ୟ ରଥମ ସ୍ଥାପନୀ ଅଚ୍ୟୁତ, ହେ ଅଚ୍ୟୁତ ତୁମେ ଭଗବାନ, ମୁଁ ଜାଣିଛି ତୁମେ ଭଗବାନ, କିନ୍ତୁ ବର୍ତ୍ତମାନ ତୁମେ ସାରଥୀର କାର୍ଯ୍ୟ କରୁଛ, ତେଣୁ ସାରଥୀର ରୋଧ କର, ଖାଲି କଥାରେ କହିଦେଲ ମାନେ କାର୍ଯ୍ୟରେ କରିବାକୁ ପଡ଼ିବ, ଦୁଇ ଜଣ ଦୁଇ ସେନାଙ୍କ ମଧ୍ୟରେ ମୋତେ ନିଜକୁ ଡାକ ରଖ, ସେନୁ ଉଭୟ ମଧ୍ୟ ରଥମ ସ୍ଥାପନୀ ଅଚ୍ୟୁତ। ତେଣୁ ଶ୍ରୀଧର ସ୍ୱାମୀ କହୁଛନ୍ତି ସହ ସୁତୌ କହିଲେ ସାରଥୀ ସହିତ, ସାରଥୀ ସହିତ ଆସିଛନ୍ତି, ସାରଥୀ ରଥକୁ ଚଲେଇକି ଆଣୁଛନ୍ତି, ଘୋଡ଼ା ଫୋଡ଼ା ବି ସବୁ ଥିବେ, ସବୁ ଥିବେ, ସାରଥୀ କହିଲେ ରଥ କହିଲେ ସବୁ ରହିବ, ଅଶ୍ୱ ରହିବ, ରଥ ରହିବ, ତା ଦେହରେ ରଥି ବସିବା ପାଇଁ ସ୍ଥାନ ଥିବ, ସାରଥୀ ବସିବା ପାଇଁ ସ୍ଥାନ ଥିବ, କ'ଣ ଯେଉଁ ଯୁଦ୍ଧ ସାମଗ୍ରୀ ରଖିବା ପାଇଁ ସ୍ଥାନ ଥିବ, ସବୁ ରହିଥିବ। ଆଉ ଏଇ ବୈକୁଣ୍ଠ ଜଗତର କଥା ଏଇଟାରେ କ'ଣ, ଏଇଟାକୁ ଆମେ ଚିନ୍ତା କରିପାରିବା ନାହିଁ, ଏଭଳି ରହିଛି। ତେଣୁ ସ୍ୱସୁତୌ ସାରଥୀ ସହିତ, ପରିଚ୍ଛେଦ କହିଲେ ପରିକର, ପରିଚ୍ଛେଦ ପରିଚ୍ଛେଦ ବୋଲି କହିଲେ ନା, ପରିଚ୍ଛେଦ କହିଲେ କ'ଣ ନା ପରିକର, କ'ଣ କ'ଣ ନା ଧ୍ୱଜ, ସାରଥୀ ରଥିରେ ଧ୍ୱଜ ଲାଗିଛି, ଭଗବାନଙ୍କର ତାଳ ଧ୍ୱଜ, ବଳରାମଙ୍କର ଧ୍ୱଜ ହେଉଛି ତାଳ ଧ୍ୱଜ, ଏବଂ କୃଷ୍ଣଙ୍କର ଧ୍ୱଜ ହେଉଛି କ'ଣ, କୃଷ୍ଣଙ୍କର ଧ୍ୱଜ କ'ଣ, ଆରେ ଆଏ ରଥଯାତ୍ରା ଓଡ଼ିଶାରେ ହେଇକିରି ଓଡ଼ିଶାର ଲୋକ ହେଇକି ଜାଣିପାରୁନ କହିବ, ନନ୍ଦିଘୋଷ ରଥର ଧ୍ୱଜ କ'ଣ, କ'ଣ କହିବ, ପକ୍ଷି ନା କି ଧ୍ୱଜ, ମୋର ମନେ ପଡ଼ୁନି, କପି ଧ୍ୱଜ ଯେ ନନ୍ଦିଘୋଷ ରଥରେ କପି ଧ୍ୱଜ କୁହାଯାଏ ନାହିଁ, ଏଇଟା ଅଲଗା ଧ୍ୱଜ ରହିଛି, ଏଠି ଯେମିତି ତାଳ ଧ୍ୱଜ, ହଁ ଧ୍ୱଜ ମାନେ ଧ୍ୱଜଟା ରହିଛି ତାଳ, ତାଳ ଚିହ୍ନ ରହିଛି, ଗରୁଡ଼ ଧ୍ୱଜ, ଗରୁଡ଼ ଧ୍ୱଜ ତା ନାଁ ଗୋଟେ କ'ଣ, ତାଙ୍କର ଗରୁଡ଼ ରହିଛନ୍ତି ସେଥିରେ, ଗରୁଡ଼ ଧ୍ୱଜ ତା ନାଁ ଗୋଟେ କ'ଣ ରହିଛି ତାର, ଭଗବାନ କୃଷ୍ଣଙ୍କର ଜଗନ୍ନାଥଙ୍କର ରଥର ରଥ ନାଁ ହେଉଛି ସବୁ, ତାଙ୍କ ଧ୍ୱଜ ରହିଛି, ଧ୍ୱଜ ଚିହ୍ନ ରହିଛି, ଗରୁଡ଼ ଧ୍ୱଜ, ହଁ ସୁଭଦ୍ରାଙ୍କ ଦେବଦଳନ, ନନ୍ଦିଘୋଷ ରଥ ନା, କିନ୍ତୁ ଧ୍ୱଜର ନାଁଟା କ'ଣ, ନନ୍ଦିଘୋଷ ତାଳ ଧ୍ୱଜ ଆଉ ଦେବଦଳନ, ଏଇ ତିନୋଟି ରଥର ନାଁ, କିନ୍ତୁ ଧ୍ୱଜାରେ ମଧ୍ୟ ରହିଛି, ଧ୍ୱଜାରେ ତାଳ, ତାଳ ଧ୍ୱଜ ବୋଲି କୁହାଯାଏ ତାଙ୍କୁ, ତାଳ ତାଳ ଚିହ୍ନ ରହିଛି। ଏଇଭଳି ଭାବରେ ଭଗବାନ କୃଷ୍ଣଙ୍କର ଯେଉଁ ଧ୍ୱଜ ରହିଛି ସେଇଟା ହେଉଛି ନନ୍ଦିଘୋଷ ରଥ, କିନ୍ତୁ ତାର ଧ୍ୱଜର ଚିହ୍ନ ହେଉଛି ଗରୁଡ଼ ଧ୍ୱଜ, ଭଗବାନ ଗରୁଡ଼ ଧ୍ୱଜ ନା, ଗରୁଡ଼ ଉପରେ ସେ ବାହନ କରିକି ଭଗବାନ ଯିବେ, ଗରୁଡ଼ ହେଉଛନ୍ତି ତାଙ୍କର ବାହନ, ଗରୁଡ଼ ଧ୍ୱଜ ତାଙ୍କର। ତେଣୁ ଏଇଭଳି ଭାବରେ ଧ୍ୱଜ କବଚ, ଯୁଦ୍ଧ କରିବେ କବଚ ଦରକାର, କବଚ ସହିତ କବଚ ଆଦି, କବଚ ଆଦି ବହୁତ ଜିନିଷ ଯୁଦ୍ଧ ପାଇଁ ଯାହା ସବୁ ଦରକାର ସବୁ ଜିନିଷ ସବୁ ରହିଛି, ତତ୍ ସହିତ ସବୁ 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 ରେଡ଼ି ହେଇକି ଅଛି, ତା ନୁହଁ ଯେ ଏଇଟା ଏଇଟା ରହିଗଲା, ଭଗବାନ ସେ ଯାହା ଚାହିଁବେ ତାହେଲେ ତାଙ୍କର କୌଣସି ତ୍ରୁଟି ନାହିଁ, ପୂର୍ଣ୍ଣ ସିଏ ସେଭଳି ପୂର୍ଣ୍ଣ, ଅପୂର୍ଣ୍ଣତା କିଛି ନାହିଁ ଭଗବାନଙ୍କର। ଏବଂ ତାପରେ ସନାତନ ଗୋସ୍ୱାମୀ, ହଁ ସନାତନ ଗୋସ୍ୱାମୀ କହୁଛନ୍ତି ସଦ୍ୟ ସଶୁଦ୍ଧ ସପ୍ରିଶୁଦ୍ଧ, ସନାତନ ଗୋସ୍ୱାମୀ କହୁଛନ୍ତି ଯାହା ସୀତାରାମ ରତ୍ନ ହନୁମାନ ଯୋଉଛି ସନାତନ ଗୋସ୍ୱାମୀ କହିଲେ ଗୋବିନ୍ଦ ଗୋବିନ୍ଦ ଶବ୍ଦର ଅର୍ଥ ମୁଁ କହିଛି ଅବଶ୍ୟ ସନାତନ ଗୋସ୍ୱାମୀ ଏଇଟା କହିଛନ୍ତି ଗାଁ କହିଲେ ପୃଥିବୀ ଗାଁ କହିଲେ ପୃଥିବୀ ଗାଁ କହିଲେ ଭଗବତ ଗୀତାରେ ଭଗବାନ କହିଲେ ନା କ'ଣ ଗାମ ଆବିଶ୍ୟ ଗାଁ କହିଲେ ପୃଥିବୀରେ ପ୍ରବେଶ କରିଛନ୍ତି ଗାମ ଆବିଶ୍ୟ ଧାରାୟଣ ଅହମ୍ ବୋଧସା ମୁଁ ମୋର ଶକ୍ତି ମାଧ୍ୟମରେ ପୃଥିବୀକୁ ଧାରଣ କରିଛି ତେଣୁ ଏ ଗାଁର ଅର୍ଥ ହେଉଛି ପୃଥିବୀ ପୃଥିବୀକୁ ବିନ୍ଦନ୍ତି ବିନ୍ଦନ୍ତି କହିଲେ ଆନନ୍ଦ ପ୍ରଦାନ କରନ୍ତି ସେଥିପାଇଁ ତାଙ୍କ ନାଁ ହେଲା ଗୋବିନ୍ଦ ଏଠି ଗୋବିନ୍ଦ ଶବ୍ଦର ଅର୍ଥ ହେଉଛି ଏଇଟା ସୁଖଦେବ ଗୋସ୍ୱାମୀ ଏଇ ଭଗବାନଙ୍କର ମନର ଭାବକୁ ନେଇକି ଗୋବିନ୍ଦ ଶବ୍ଦ ବର୍ଣ୍ଣନା କରିଛନ୍ତି ପୃଥିବୀକୁ ଆନନ୍ଦ ପ୍ରଦାନ କରିବେ ସେଥିପାଇଁ ଏଇଭଳି ଭାବରେ ଧ୍ୟାନ କଲେ ଏ ହଁ ଗାଁ ପୃଥିବୀ ବିନ୍ଦନ୍ତି ଇତି ଗୋବିନ୍ଦ ମାନେ କ'ଣ ଚିନ୍ତା କଲେ ତାହେଲେ ଧ୍ୟାନ କଲେ ନା ଭୂଭାର ହରଣାର୍ଥ ଭୂମିର ଭାର ହରଣ କରିବା ପାଇଁ ଯାଇଥିଲେ ଭୂମିଦେବୀ ତାଙ୍କ ପାଖକୁ ଯାଇଥିଲେ ଦେବତାମାନଙ୍କ ସହିତ ତେଣୁ ବର୍ତ୍ତମାନ ଭଗବାନ ଚିନ୍ତା କଲେ ପୃଥିବୀକୁ ଏହିଭଳି ଭାବରେ ଆନନ୍ଦ ପ୍ରଦାନ କରିବେ ତା'ର ଭାରକୁ ହରଣ କରିବେ ଏ 23 ଅକ୍ଷଣୀ ସୈନ୍ୟ ଯେଉଁ ରହିଛନ୍ତି ବହୁତ ତାଙ୍କର ତେଜ ରହିଛି ବହୁତ ଦେଉଛନ୍ତି କାଲି ପଡ଼ିକିରି ଯୁଦ୍ଧ କରିବେ ମଥୁରାବାସୀମାନଙ୍କୁ ସବୁ ଜଳିଦେବେ ବିଚ୍ଛିନ୍ନ କରିଦେବେ ଏଇଭଳି ଭାବରେ ଚିନ୍ତା କରିକି ସବୁ ଘୋଷ ନାଦ କରୁଛନ୍ତି ଭଗବାନ ସେମାନଙ୍କର ଆନନ୍ଦ ଏମାନଙ୍କୁ ମଥୁରାବାସୀମାନଙ୍କୁ ଜଳିଦେବୁ ସବୁ ଆମେ ଏତେ ସୈନ୍ୟ ଆଉ ସିଏ ସାମାନ୍ୟ ଭଗବତୀ ଅର୍ଜୁନ ମଧ୍ୟ ସେ କଥା କହିଥିଲେ ଅର୍ଜୁନ ଯେତେବେଳେ ଯୁଦ୍ଧ କରିବା ପାଇଁ ବସିଥିଲେ ସେ ସବୁ ଏଇ ଏଇଟାକୁ କିଏ କହିଥିଲେ ଅର୍ଜୁନ ନା ସଞ୍ଜୟ କହିଥିଲେ ଅର୍ଜୁନ ଇଏ ଦୁର୍ଯ୍ୟୋଧନ କହିଥିଲେ କଥା ଦୁର୍ଯ୍ୟୋଧନ କହିଲେ ଅପର୍ଯ୍ୟାପ୍ତମ ତଦସ୍ମାକମ୍ ବଳମ ଭୀଷ୍ମ ବିରକ୍ତିତା ଆମର ଯେଉଁ ବଳ ରହିଛି ଅପର୍ଯ୍ୟାପ୍ତ ବଳ ରହିଛି 11 କୋଟି ସୈନ୍ୟ ଅପର୍ଯ୍ୟାପ୍ତମ ପୁଣି ଭୀଷ୍ମ ରକ୍ଷା କରୁଛନ୍ତି ଭୀଷ୍ମ ଭଳି ଯୋଦ୍ଧା ରହିଛନ୍ତି ରକ୍ଷା କରୁଛନ୍ତି କିନ୍ତୁ ପର୍ଯ୍ୟାପ୍ତମ ବଳ ସେମାନଙ୍କର ପର୍ଯ୍ୟାପ୍ତ ବଳ 7 ଅକ୍ଷଣୀ ସୈନ୍ୟ ରହିଛନ୍ତି ବଳ ଭୀମ ବିରକ୍ତିତା ଭୀମ ତାକୁ ରକ୍ଷା କରୁଛି ଭୀମଙ୍କର ବୁଦ୍ଧି ନାହିଁ ଏଇଭଳି ଭାବରେ ଚିନ୍ତା କରୁଛି ଦୁର୍ଯ୍ୟୋଧନ ଏଇଭଳି ବଳ ଗୋଟେ ରହିଛି ନା କନସିଡ଼ରେସନ୍ କେତେ ଏତେ ସୈନ୍ୟ ତେଣୁ ଇଏ ବଳ ପର୍ଯ୍ୟାପ୍ତମ ତଦସ୍ମାକମ୍ ଅପର୍ଯ୍ୟାପ୍ତମ ତଦସ୍ମାକମ୍ ବଳ ଭୀଷ୍ମ ବିରକ୍ତିତା ପର୍ଯ୍ୟାପ୍ତମ ତଦ ମେତିଷା ବଳ ଭୀମ ବିରକ୍ତିତା ବଳ ରହିଛି କେତେ ବଳ 7 ଅକ୍ଷଣୀ ସୈନ୍ୟ ତାଙ୍କର ଥିଲା ଆଙ୍କର ଥିଲା 11 କୋଟି ସୈନ୍ୟ ଏ ଦୁଇଟା ଯାକ ସୈନ୍ୟ ମିଶିକିରି ବଳ ମିଶିକି ଯେତିକି ହବ 18 ଅକ୍ଷଣୀ ସୈନ୍ୟ ତା'ଠାରୁ ଆହୁରି ଅଧିକ 5 ଅକ୍ଷଣୀ ସୈନ୍ୟ ଆଣିକି ଆସିଥିଲେ ସେ 23 ଅକ୍ଷଣୀ ସୈନ୍ୟ ଆଣିକି ଆସିଥିଲେ କେତେ ଭୟ ଜାହାତ ନ ହେବ ଯେ ଦେଖିବ ଏଭଳି ଭାବରେ କିନ୍ତୁ ଭଗବାନ ଚିନ୍ତା କରୁଛନ୍ତି ଭୂମିକୁ ଆନନ୍ଦ ପ୍ରଦାନ କରିବେ ଭୂଭାର ଧାରଣ କରିଦେବେ ବୟ ହାତ ଖେଳ ଭଗବାନଙ୍କର ଭଗବାନ ସବୁ ଯୁଦ୍ଧ କଲେ ଯୁଦ୍ଧ ଲୀଳା ଗୋଟେ ବର୍ଣ୍ଣନା କରାଯିବ କିନ୍ତୁ ଭଗବାନ ଚାହିଁଥିଲେ ସବୁ ସେମାନେ ଏକ ସମୟ ମୃତ୍ୟୁବରଣ କରିପାରିଥାନ୍ତେ ଗୋଟିଏ ମୁହୂର୍ତ୍ତରେ ସେଇଠି ପଡ଼ିଯାଇଥାନ୍ତି ସବୁ ଭଗବାନଙ୍କର ଶକ୍ତି ରହିଛି କିନ୍ତୁ ଭଗବାନ ଲୀଳା କରୁଛନ୍ତି ମାନବ ଲୀଳା ଏଇ ଲୀଳାକୁ ଆସ୍ୱାଦନ କରିବେ ଆଜି ଏଇ ଗୋଟିଏ ଶ୍ଳୋକକୁ ଆମେ ଆସ୍ୱାଦନ କରୁଛେ ଘଣ୍ଟାଟେ କାଳ ହେଲାଣି ଚିନ୍ତା କରୁଛେ ଆମେ ଏତିକି କହିଦେଲେ ଯେ ସରିଗଲା ପରେ ଆଉ କିଛି ନାହିଁ ତା ନୁହଁ ଯେତେ ଯାହାର ଅଧିକା ଶକ୍ତି ରହିଛି ସେ ସେଇଭଳି ଭାବରେ ଏଇ ଶ୍ଳୋକକୁ ଅନୁଭବ କରିବ ଭାବାତ କରିବ ଏଇଭଳି ଭାବରେ ରହିଛି ବହୁତ ବଡ଼ ବଡ଼ ଭାଷ୍ୟକାର ଅଛନ୍ତି ବା ବହୁତ ବଡ଼ ବଡ଼ କଥାକାର ସବୁ ରହିଛନ୍ତି ଏଇଭଳି ଭାବରେ ତେଣୁ ଆକାଶାତ୍ କହିଲେ ସେ ବୈକୁଣ୍ଠ ଆଦି ବୈକୁଣ୍ଠରୁ ଆସୁଛି ସେ ବୈକୁଣ୍ଠ ଧାମରୁ ତୀର୍ ଜଗତରୁ ଆସୁଛି ଆକାଶରୁ ଆସିଲା ତୀର୍ ଜଗତରୁ ଆସିଲା ବୈକୁଣ୍ଠ ଧାମରୁ ତାଙ୍କର ରହିଛି ରଥ ରହିଛି ବୈକୁଣ୍ଠ ଲୋକରେ ଯୁଦ୍ଧ ହୁଏ ନାହିଁ ଯୁଦ୍ଧ ହୁଏ ଭୌତିକ ଜଗତରେ ହୁଏ ଯୁଦ୍ଧ ବୈକୁଣ୍ଠ ଜଗତରେ କାହା ସହିତ ଯୁଦ୍ଧ ତେଣୁ ଭଗବାନଙ୍କର ଯୁଦ୍ଧ ଯେଉଁ ମନବାଚ୍ଛା ରହିଛି ପୂରଣ କରିବା ପାଇଁ ଭଗବାନ ବ୍ୟବସ୍ଥା କରିଦେଲେ ଗୋଟେ ଲୀଳା କଲେ ଜୟ ବିଜୟ ଆସିଲେ ଭୌତିକ ଜଗତକୁ ପତନ ହେଲେ ଚିର ଜଗତରେ ଯେଉଁ ଚିର ଜଗତରେ ଏଥିପାଇଁ ଆମର ବହୁତ ବାଧାନୁବାଦ ଚାଲିଛି ଚିର ଜଗତକୁ ଜଣେ ଗଲେ ଫେରେ ନା ନାହିଁ ଫେରେ ନାହିଁ ଆମର ଶ୍ରୀଶ୍ରୀମନ୍ତ ଗୌରବନ୍ଧୁ ସ୍ୱାମୀ ମହାରାଜ କହିଲେ ଯେ ଚିର ଜଗତକୁ ଯାଆନ୍ତି ସେ କେବେ ଫେରନ୍ତି ନାହିଁ କିନ୍ତୁ ଅନ୍ୟ କେତେ ଜଣ ଅଛନ୍ତି ସେ କହିଲେ ନା ଚିର ଜଗତକୁ ଗଲେ ମୋତେ ଫେରିବେ ଏଇଭଳି କଥା ରହିଛି
ଭଗବାନ କହିଛନ୍ତି ନା ଯଦ୍ଗତ୍ୱାମ ନିବର୍ତ୍ତନ୍ତେ ତଦ୍ଧାମ ପରମଙ୍ଗମ, ଯେଉଁଠି ଗଲେ ଆମକୁ ଆଉ ଫେରିବାକୁ ଆସିବ ନାହିଁ। ଇଏ ହେଉଛି ଭଗବାନଙ୍କ ଧାମ ଚିତ୍ ଜଗତ। କିନ୍ତୁ ସେଇ ଚିତ୍ ଜଗତରେ ମଧ୍ୟ କୌଣସି ଯୁଦ୍ଧ ହୁଏ ନାହିଁ, କୌଣସି ଯୁଦ୍ଧ ହୁଏ ନାହିଁ। ତେଣୁ ଭଗବାନଙ୍କର ଯେଉଁ ଯୁଦ୍ଧ ମନବୃତ୍ତି ରହିଛି, ଯୁଦ୍ଧ ମନବୃତ୍ତି ପୂର୍ତ୍ତି କରିବା ପାଇଁ ଜୟ ବିଜୟ ଆସିଲେ, ଚିତ୍ ଜଗତକୁ ଆସିଲେ, ଭୌତିକ ଜଗତକୁ ଆସିଲେ। ଏଇଠି ଭଗବାନ ତାଙ୍କ ସହିତ ଯୁଦ୍ଧ କରିବେ, ଜୟ ବିଜୟ ତିନି ଜନ୍ମ ଧରିକିରି ଆସିଲେ। ସତ୍ୟଯୁଗରେ ଭଗବାନ ଆସିଲେ କେଉଁଠି, ସତ୍ୟଯୁଗରେ ସେ ଆସିଲେ ହିରଣ୍ୟାକ୍ଷ ହିରଣ୍ୟକଶିପ ରୂପରେ, ଏବଂ ଭଗବାନ ବରାହଦେବ ରୂପରେ ଆସିଲେ, ନୃସିଂହଦେବ ରୂପରେ ଆସିକରି ତାଙ୍କ ସହିତ ଯୁଦ୍ଧ କରି ତାଙ୍କର ଯୁଦ୍ଧ ମନବୃତ୍ତିକୁ ପୂରଣ କଲେ, ପୂର୍ଣ୍ଣ କଲେ। ତାପରେ ତେତା ଯୁଗରେ ଆସିଲେ ରାବଣ କୁମ୍ଭକର୍ଣ୍ଣ, ଏ ଭଗବାନ ରାମଚନ୍ଦ୍ର ଆସିକରି ତାଙ୍କର ଯୁଦ୍ଧ ମନବୃତ୍ତିକୁ କାମନା ପୂର୍ଣ୍ଣ କଲେ। ଦ୍ୱାପର ଯୁଗରେ ଆସିଲେ ସେ ଶିଶୁପାଳ ଏବଂ ଦନ୍ତବକ୍ର ରୂପରେ, ଏବଂ ଭଗବାନ କୃଷ୍ଣ ଆସି ତାଙ୍କ ସହିତ ଯୁଦ୍ଧ କରିକିରି ତାଙ୍କର ଯୁଦ୍ଧ ମନବୃତ୍ତିକୁ ପୂର୍ଣ୍ଣ କଲେ। ତେଣୁ ଚିତ୍ ଜଗତରେ କୌଣସି ଯୁଦ୍ଧ ବୁଦ୍ଧ ନାହିଁ କିଛି, ସେଠି ସବୁ ଶାନ୍ତିର ବାତାବରଣ, ଶାନ୍ତି ସବୁ ଶାନ୍ତି, ଓଂ ଶାନ୍ତି ଓଂ ଶାନ୍ତି। ସେଠି ଅଶାନ୍ତି କିଛି ନାହିଁ, ବୈକୁଣ୍ଠ କୌଣସି କୁଠା ନାହିଁ, ଆନନ୍ଦାମ ବୋଧି ବର୍ଦ୍ଧନମ ସବୁବେଳେ। କିନ୍ତୁ ଭଗବାନ ଯେତେବେଳେ ଚାହିଁଲେ ତାଙ୍କର ଧାମରୁ ଆସିଲେ, ତାଙ୍କର ଧାମ ହେଉଛି ସବୁକିଛି ଚିନ୍ମୟ। ତାଙ୍କର ଧାମରେ ଚିନ୍ତାମଣି ପ୍ରକାଶ ମସୁକର୍ପ ବୃକ୍ଷ ଲକ୍ଷା ଋତୀଷୁ ସୁରଭି ରବିପାଳୟନ୍ତମ ଲକ୍ଷ୍ମୀ ସହସ୍ର ସଦସଂ ଭ୍ରମସେବ୍ୟମାନଂ ଗୋବିନ୍ଦମାଦି ପୁରୁଷଂ ତମଂ ଭଜାମି। ଭଗବାନ ଧାମ ହେଉଛି ସବୁ ଚିତ୍, ଚିତ୍ ବସ୍ତୁ, କୌଣସି ଅଚିତ୍ ବସ୍ତୁ ନାହିଁ। ଏ ଭୌତିକ ଜଗତରେ ସବୁକିଛି ଅଚିତ୍ ବସ୍ତୁ, ଭୂମି ଜଳ ଅଗ୍ନି ବାୟୁ ଆକାଶ ମନ ବୁଦ୍ଧି ଅହଙ୍କାର, ଏ ଆଠଟି ଯେଉଁ ତତ୍ତ୍ୱରେ ଭୌତିକ ଜଗତ ସୃଷ୍ଟି ହେଇଛି, ଆମ ଶରୀର ସୃଷ୍ଟି ହେଇଛି, ଏସବୁ ଅଚିତ୍ ବସ୍ତୁ, ଚିତ୍ ବସ୍ତୁ ନୁହଁ। କିନ୍ତୁ ଚିତ୍ ଜଗତରେ କୌଣସି ବସ୍ତୁ ନାହିଁ ଅଚିତ୍ ବସ୍ତୁ, ସବୁ ଚିତ୍ ବସ୍ତୁ। ତେଣୁ ସେ ବୈକୁଣ୍ଠରୁ ଏଇ ଆସିଲା, ଏ ରଥ ଦୁଇଟି ଆସିଗଲେ, ଏଇଭଳି ଭାବରେ ଭୂମିର ଭାରୁ ଭରଣ କରିବେ। ଆଉ ସମୟ ହୋଇଗଲାଣି, ଆଉ କ'ଣ କହିବା, ଆଉ ଗୋଟିଏ ଶ୍ଳୋକ ଥିଲା ପଢ଼ିଦେବା। ଏଇଭଳି ଭାବରେ ଭଗବାନ ଧ୍ୟାନ କରିକି ତାଙ୍କ ସଂକର୍ଷଣକୁ କହିବେ, ଆସନ୍ତାକାଲି କହିବା, କାହିଁକି ଆମେ କର୍ତ୍ତର ହେଇ କହିବା। ଆମ କଥା ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀମନ୍ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବିତ ଗୌରବ କି ଗାଇ ଗୋପ୍ରମାନନ୍ଦେ।